श्रीमद्भागवतम दशम स्कंद 48 अध्याय श्लोक 23। तयोदितोऽयं जगतो हिताय जदा जदा वेद पथ पुराण यदा यदा वेद पथ पुराण बाधीत पाषंड पथेर सद्भी बाधीत पाषंड पथेर सद्भी तदा भवान सत्व गुणं विभर्ति तदा भवान सत्व गुणं विभर्ति तयोदितोऽयं जगतो हिताय यदा यदा वेद पथ पुराण बाधीत पाषंड पथेर सद्भी तदा भवान सत्व गुणं विभर्ति तयोदितोऽयं जगतो हिताय यदा यदा वेद पथ पुराण बाधीत पाषंड पथेय सद्भी तदा भवान सत्व गुणं विभर्ति तयोदितोऽयं जगतो हिताय यदा यदा वेद पथ पुराण बाधीत पाषंड पथेर सद्भी तदा भवान सत्व गुणं विभर्ति। हरे कृष्ण उपस्थ भक्त सज्जन बंधु मातृवृंद समस्तक आम आमर ये भागवत कथा को स्वागत जनाऊ भगवान लीला भगवान भक्त लीला भावर आदान प्रदान चलिंट मथुरा अक्रूर भवन भगवान स्तुति करती स्तुति सतर सतैश आज आम शुणा 23 नंबर श्लोक तेणु ये हूँ सप्तम श्लोक स्तुतिर तेणु आ पूर्व जो कही जे आपणकर जो आसती आपणकर कौन अबेक ना भगवान कौन केमी अबेक आस सी बेक समस्त प्रदान करोटू अबेक आस तेणु ये श्लोक कौन जदि भगवान कहे जन आचार्य कौन ननु एवं भूत पुरुषोत्तम से मम अवतार कि प्रयोजन तुम्हें आप आसा करने आसो कहले पूर्व श्लोक जदि भगवान कहे मोर लीला कर कौन प्रयोजन अच्छी कि अच्छी प्रयोजन ना अच्छी कौन अच्छी ना देहा कौन तयोदितोऽयं जगतो हिताय प्रभु आपणकर आप जन्म नि उदित हमें सूर्य सका उठले सका जो सूर्य उदय हमें सूर्य जन्म हम कहुए ना उदय हमें उदय एवं अस्त भगवान सूर्य जो भाव उदय एवं अस्त से भाव भगवान उदय एवं अस्त से भाव भागवत उदय एवं अस्त भी कहुए भगवान भागवत बर्तन उदय होती प्रथम ये प्रश्न पचार प्रश्न रू भागवत प्रथम स्कंद प्रथम अध्याय ये गोटे प्रश्न था भगवान जो चलीगले कृष्ण सुधाम कवते धर्म ज्ञानाधिश भगवान तर षड ऐश्वर्य पूर्ण सी रही जिते बीला सारिकी चली जाती ताल कृष्ण सुधाम कवते गृही ब्राह्मणी धर्म धर्म कह स्वनि धर्म कह शरणंगत जिते बड़े पचारुंट प्रभु आपण कहतु जे धर्मणी कौन ब्रह्मणी धर्म ब्रह्मणी भगवान होती धर्मर रक्षा रक्षाकर्ता सीए गृही गृही जोगेश्वर कृष्ण धर्मणी ବ୍ରହ୍ମଣି ଧର୍ମ ବର୍ମଣି ସ୍ୱାମ କାଷ୍ଠା ଅଧୁନ ପେତି ଧର୍ମ କା ଶରଣଗତ ପ୍ରଭୁ ଯୋଗେଶ୍ୱର ସିଏ ସବୁକିଛି ଯୋଗର ସିଏ ହେଉଛନ୍ତି ଈଶ୍ୱର ମାଲିକ ସିଏ ହେଉଛନ୍ତି କୃଷ୍ଣ ବୃହି ଯୋଗେଶ୍ୱର କୃଷ୍ଣ ଧର୍ମଣି ବ୍ରହ୍ମଣି ହେ ବ୍ରହ୍ମ ବ୍ରହ୍ମନ୍ ସିଏ ହେଉଛନ୍ତି ଧର୍ମକୁ ରକ୍ଷା କର ଧର୍ମ ବର୍ମଣି ଧର୍ମ ବ୍ରହ୍ମଣି ଧର୍ମ ବ୍ରହ୍ମଣି ବର୍ମ କହିଲେ ଶୁଭ ରକ୍ଷାକର୍ତ୍ତା କବଚ ଧର୍ମକୁ ସେ ରକ୍ଷା କରନ୍ତି ବର୍ତ୍ତମାନ ମଧ୍ୟ ଧର୍ମ ରକ୍ଷା ହେଇଛି ନହେଲେ ଭୌତିକ ଜଗତ ଧ୍ୱଂସ ହୋଇଯିବ ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଧୁ ସ୍ୱାମୀ ମହାରାଜ କହନ୍ତି ଯଦି ପୃଥିବୀରେ ଯଦି ଧର୍ମ ନ ରହିବ ତାହେଲେ ପୃଥିବୀ ରହିପାରିବ ନାହିଁ ଧ୍ୱଂସ ହୋଇଯିବ ଧର୍ମ ରହିଛି ବୋଲି ଭୌତିକ ଜଗତ ତିଷ୍ଠିକି ରହିଛି ତେଣୁ ସିଏ ହେଉଛନ୍ତି ଧର୍ମ ରକ୍ଷା କବଚ ହେଉଛି କବଚ କବଚ ହେଉଛନ୍ତି ଭଗବାନ ଧର୍ମକୁ ରକ୍ଷା କରିବେ ଅଧର୍ମକୁ ନାଶ କରିବେ ଭଗବାନ ସ୍ୱାକାଷ୍ଠା ଅଧୁନ ପେତେ ଧର୍ମ କାହା ଶରଣଗତ ଭଗବାନ ତ ଚାଲିଗଲେ ତାଙ୍କ ଧାମକୁ ବର୍ତ୍ତମାନ ଧର୍ମ କାହାର ଶରଣରେ ରହିଲେ ଏ ପ୍ରଶ୍ନ ପଚାରିଥିଲେ ଛଅଟି ପ୍ରଶ୍ନରୁ ଇଏ ଗୋଟିଏ ପ୍ରଶ୍ନ ଥିଲା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ତେଣୁ ଏ ପ୍ରଶ୍ନର ଉତ୍ତର ସୁଖ ଗୋସ୍ୱାମୀ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ କହିଛନ୍ତି କୃଷ୍ଣ ସ୍ୱଧାମ ଉପଗତେ ଧର୍ମ ଜ୍ଞାନାଦି ବିଷ କୃଷ୍ଣ ଯେତେବେଳେ ଚାଲିଯାଉଛନ୍ତି ତାଙ୍କ ଧାମକୁ ତାଙ୍କ ସହିତ ଯେତେ ତାଙ୍କର ଐଶ୍ୱର୍ଯ୍ୟ ରହିଛି ସେସବୁ ନେଇକି ଚାଲିଯାଉଛନ୍ତି ତେଣୁ କଳୌ ନଷ୍ଟ ଦୃଶା ବର୍ତ୍ତମାନ କଳିକାଳ ଅନ୍ଧକାର ହୋଇଯାଇଛି ଯେମିତି ସୂର୍ଯ୍ୟ ଅସ୍ତ ହୋଇଗଲେ ଅନ୍ଧକାର ଛାଇଯାଏ ସେହିଭଳି ଭାବରେ ଭଗବାନ ଯେତେବେଳେ ଚାଲିଯାଇଛନ୍ତି ବର୍ତ୍ତମାନ ଆମେ ଜାଣିପାରୁନାହିଁ କେଉଁ ରାସ୍ତା କ'ଣ କୃଷ୍ଣ ସଦା ପ୍ରଗତି ଧର୍ମ ଗାନ କଳୌ ନଷ୍ଟ ଏ କଳିଯୁଗ କଳିଯୁଗ ହେଉଛି ଏହିଭଳି ଭାବରେ ଅଧର୍ମର ଯୁଗ ବର୍ତ୍ତମାନ କଳୌ ନଷ୍ଟ ଦିଶା ଲୋକମାନେ ଜାଣିପାରିବେ ନାହିଁ କେଉଁ ପଟେ କେଉଁ ରାସ୍ତା ଧର୍ମ କ'ଣ ରହିଛି ଧର୍ମଟା କ'ଣ ବୁଝିପାରିବେ ନାହିଁ କଳୌ ନଷ୍ଟ ଦିଶା ଏସବୁ ପୁରାଣାର୍କ ଧୁନୋଦିତ ଏ ପୁରାଣ ରୂପକ ସୂର୍ଯ୍ୟ ବର୍ତ୍ତମାନ ଉଦୟ ହୋଇଛନ୍ତି ସେଥିପାଇଁ ଭଗବାନ ଯେଭଳି ଉଦୟ ହୁଅନ୍ତି ଏବଂ ଅସ୍ତ ହୁଅନ୍ତି ସେଭଳି ଭାବରେ ଭାଗବତ ମଧ୍ୟ ଉଦୟ ହୁଅନ୍ତି ଏବଂ ଅସ୍ତ ହୁଅନ୍ତି ତେଣୁ ଏ ସୂର୍ଯ୍ୟ ଉଦୟ ହୁଅନ୍ତି ଏବଂ ଅସ୍ତ ହୁଅନ୍ତି ସେ ଜନ୍ମ ହୁଅନ୍ତି ନାହିଁ କି ମୃତ୍ୟୁବରଣ କରନ୍ତି ନାହିଁ ଭଗବାନ ଉଦୟ ହୁଅନ୍ତି ଏବଂ ଅସ୍ତ ହୁଅନ୍ତି କିନ୍ତୁ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହିଛନ୍ତି ଭଗବାନ ଯଦିଓ ଉଦୟ ହୁଅନ୍ତି ଭଗବାନଙ୍କ ଉଦୟ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ଭଗବାନଙ୍କର ଜନ୍ମ କର୍ମଚମେ ଦିବ୍ୟମ୍ ମୃତ୍ୟୁ ମଧ୍ୟ ଦିବ୍ୟ ଭଗବାନ ମୃତ୍ୟୁ ନାହିଁ ତେଣୁ ଲେଖାଗଲା ନାହିଁ ମୃତ୍ୟୁ ବୋଲି କିନ୍ତୁ ଜୀବନ ମଧ୍ୟ ମୃତ୍ୟୁ ନାହିଁ କିନ୍ତୁ ସିଏ ଭାବୁଛି ମୋର ମୃତ୍ୟୁ ହେଉଛି ଭୟ କରି ରହୁଛି ତେଣୁ ଭଗବାନଙ୍କର ଉଦୟଟାକୁ ଯେଭଳି ଭାବରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ଭଗବାନଙ୍କର ଆବିର୍ଭାବ ତିଥି ପାଳନ କରାଯାଏ ଭଗବାନଙ୍କର ତିରୁଭାବ ତିଥି ପାଳନ କରାଯାଏ ନାହିଁ ଭଗବାନ ତିରୁଭାବ ଅମକ ଦିନ ହେଇଥିଲା ସେଇଟା ପାଳନ କରାଯାଉଛି କ'ଣ କହୁଛନ୍ତି ଗୌରମୋହନ ପ୍ରଭୁ ଭଗବାନଙ୍କର ତିରୁଭାବ ତିଥି ପାଳନ କରାଯାଉଛି ବୈଷ୍ଣବଙ୍କର ପାଳନ କରାଯାଉଛି ଭଗବାନ କାହିଁ ପାଳନ କରାଯାଉ ନାହିଁ କାରଣ କ'ଣ ତିରୁଭାବ କଲେ ନା ଭଗବାନ ଆଉ କ'ଣ ଅଛନ୍ତି ଭଗବାନ ଚାଲିଗଲେ ନା ତାଙ୍କ ଲୀଳା ସାହସ୍ୟଙ୍କ କରି 125 ବର୍ଷ କାଳ 129 ଇୟର୍ସ ବି କେତେ ଜଣ କୁହନ୍ତି 128 ବର୍ଷ କାଳ ଲୀଳା କରିସାରିଲା ପରେ ଭଗବାନ ତିରୁଭାବ ଆଉ ରହିଲେ କି ଭଗବାନ ଚାଲିଗଲେ ନା ଆଉ ତାହେଲେ ଭଗବାନ ତିରୁଭାବ ତିଥି କାହିଁକି ପାଳନ କରାଯାଉ ନାହିଁ ମୁଁ ତ କହିଦେଇଥାନ୍ତି ମୁଁ କହିଦେବି ନିଶ୍ଚିତ ଭାବରେ କିନ୍ତୁ ଏ ପ୍ରଶ୍ନ ପଚାରିଲେ ତୁମମାନଙ୍କର ଜିଜ୍ଞାସା ଆସିବ ନା ଚିନ୍ତା ଆସିବ ନା ନହେଲେ ମନ ତ କୁଆଡ଼େ ମିଳୁଥିବ ତିରୁଭାବ ତିଥି କାହିଁକି ପାଳନ କରାଯିବ ବାମନ ଦେବଙ୍କର ଆବିର୍ଭାବ ତିଥି ପାଳନ କରାଯାଉଛି ତିରୁଭାବ ତିଥି କାହିଁ ପାଳନ କରାଯାଉ ନାହିଁ ସବୁ ଭଗବାନଙ୍କ ଯେତେ ଅବତାର ଅଛନ୍ତି ଗୌରାଙ୍ଗ ମହାପ୍ରଭୁ ଇତ୍ୟାଦି ରହିକରି କେତେ ପ୍ରକାର ଭଗବାନ ରାମାଦି ମୂର୍ତ୍ତି ଶୁକଳା ନିୟମେନ ତିଷ୍ଠନ୍ ନାନାବତାର ମକରୋଦ ଭୁବନେଶୁ କେନ୍ଦୁ କୃଷ୍ଣ ସ୍ୱୟଂ ସମଭବତ୍ ପରମାପମାନ ୟୋ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି ରାମ ନୃସିଂହ ବାମନ କେତେ ଅବତାର ଅଛନ୍ତି ଗୋଟେ ଗୋଟେ ଥର ଦିଦିଟା ପଡ଼ିଯାଉଛି କ'ଣ ଉପବାସ ତେଣୁ ଆମେ ଗୋଟିଏ ଦିନରେ ଦୁଇ ଜଣଙ୍କୁ ପାଳନ କରିଦେଉଛୁ ତେଣୁ ଭଗବାନଙ୍କର ଏତେ ଅବତାର ଅଛନ୍ତି ତାଙ୍କର ଉଦୟ କଥା କୁହାଯାଉଛି ଅବତାର କଥା କୁହାଯାଉଛି ପାଳନ କରାଯାଉଛି ଆଜି ବାମନ ଦେବଙ୍କର ଅବତାର ଉପବାସ ମଧ୍ୟାହ୍ନ ପର୍ଯ୍ୟନ୍ତ ଆଉ ଅନ୍ତ କଥା କୁହାଯାଉଛି ତିରୁଭାବ ଆଜି କାହିଁକି କରାଯାଉ ନାହିଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହିଛନ୍ତି ଭଗବାନଙ୍କର ତିରୋଭାବଟା ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ନାହିଁ, କାହିଁକି ନା ଏଇଟା ଭକ୍ତର କ୍ଷୋଭଦାୟକ, ଭକ୍ତଙ୍କର ମନ, ଭକ୍ତମାନେ ଆହୁରି ବହୁତ ମନ ଦୁଃଖ କରିବେ। ଭଗବାନଙ୍କ ଆବିର୍ଭାବ ଯେଉଁଭଳି ଭାବରେ ଆନନ୍ଦରେ ମନାନ୍ତି, ତାଙ୍କର ତିରୋଭାବକୁ ସେଇଭଳି ଭାବରେ ମନେପାରିବେ ନାହିଁ, ଦୁଃଖ କରିବେ, କ୍ରନ୍ଦନ କରିବେ, ତେଣୁ ସେଇଟା ପାଳନ କରାଯାଏ ନାହିଁ ଭଗବାନ। କିନ୍ତୁ ବୈଷ୍ଣବଙ୍କର ପାଳନ କରାଯିବ, ବୈଷ୍ଣବଙ୍କର ପାଳନ କରାଯିବ, ଭଗବାନଙ୍କୁ ପାଳନ କରାଯାଏ ନାହିଁ। ସେଥିପାଇଁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏନି ଭଗବାନଙ୍କ ଯେଉଁଭଳି ଭାବରେ ଆବିର୍ଭାବ ବିସ୍ତାର ଭାବରେ ରହିଛି, ତିରୋଭାବ ମଧ୍ୟ ସେଇଭଳି ଭାବରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇପାରିବ, କିନ୍ତୁ ସେଇଟା ବିସ୍ତାର କରାଯାଏ ନାହିଁ। କାହିଁକି ନା ଏ ଭକ୍ତମାନଙ୍କର ମନ ଦୁଃଖ ପ୍ରଦାନ କରିବ, କାହିଁକି ସେଇଟାକୁ ଆଉ କରିବେ, ତିରୋଭାବଟା ପାଳନ କରାଯାଏ ନାହିଁ। ତେଣୁ ଇ ଭଗବାନଙ୍କର ଉଦୟ କଥା କୁହାଯାଉଛି, ଭଗବାନ ଜନ୍ମ କଥା କୁହାଯାଉ ନାହିଁ। ଉଦୟ ଯେମିତି ସୂର୍ଯ୍ୟ ଆଜି କ'ଣ ଜନ୍ମ ନେଲେ ନା କ'ଣ, ସୂର୍ଯ୍ୟ ଉଦୟ ହେଲେ, ସୂର୍ଯ୍ୟ ରହି ସବୁବେଳ ପାଇଁ ରହିଛନ୍ତି। ତେଣୁ ତୋୟ ଉଦିତ ଅୟଂ ଜଗତ ହିତାୟ, ଏ ଯେଉଁ ଆପଣ ସବୁ ଉଦିତ ଉଦିତ ହୁଅନ୍ତି, ଆପଣ ଯେଉଁ ଆବିର୍ଭାବ ହୁଅନ୍ତି, ଇଏ ଅୟଂ ଜଗତ ହିତାୟ, ଏଇ ଜଗତର ହିତ କରିବା ପାଇଁ ଆପଣ ଆସନ୍ତି ପ୍ରଭୁ। ତୋୟା ଉଦିତୋୟଂ, ତୋୟା ଉଦିତୋୟଂ ଜଗତ ହିତାୟ, ଜଗତବାସୀମାନଙ୍କର ହିତ ଆମେ ଜାଣିନୁ ଆମର ହିତ କେଉଁଥିରେ, ଆମେ ଅହିତଟାକୁ ଭାବୁଛୁ ଆମର ହିତ ବୋଲି, ଶ୍ରେୟ ଜିନିଷ କ'ଣ ଆମେ ଜାଣିନାହୁଁ, ପ୍ରିୟ ଜିନିଷଟାକୁ ଭାବୁଛୁ ଏଇଟା ଆମର ହିତ, ତେଣୁ କେହି ଜାଣିପାରନ୍ତି ନାହିଁ ତାଙ୍କର ହିତ କେଉଁଥିରେ ଅଛି। କେହି ଅର୍ଜୁନ ଜାଣିପାରିଲେ ନାହିଁ ମୋର କେଉଁଥିରେ ହିତ ଅଛି, ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନ ତୁମେ ଯୁଦ୍ଧ କରୁନ, ସେଇଥିରେ ତୁମର ହିତ ଅଛି ନା, ନା ମୁଁ କେମିତି ଯୁଦ୍ଧ କରିବି, ଏଇଟା ମୋର ହିତ ହେବ ନାହିଁ, ଅହିତ ହେବ। ଏଇଭଳି ଭାବରେ କେତେ ପ୍ରକାର ଯୁକ୍ତି ବାଢ଼ିଲେ, ନା ଏଇଟା ଆମର ଯୁଦ୍ଧ ନକଲେ ଆମର ହିତ ହେବ, ଯୁଦ୍ଧ ନକଲେ ହିତ ହେବ, ଆମେ ଭିକ୍ଷା କଲେ ଆମର ହିତ ହେବ, ଏଇଭଳି ଭାବରେ ବହୁତ ପ୍ରକାର ଯୁକ୍ତି ଦେଲେ। କିନ୍ତୁ ତାପରେ ଯେତେବେଳେ ତାଙ୍କ ମୁଣ୍ଡ ବିଭ୍ରମ ହୋଇଗଲା, ଜାଣିପାରିଲେ ନାହିଁ କେଉଁଟା ହିତ କେଉଁଟା ଅହିତ ଜାଣିପାରିଲେ ନାହିଁ, ତେଣୁ ଭଗବାନଙ୍କ ଶରଣରେ ଗଲେ ପ୍ରଭୁ। କାର୍ପଣ୍ୟ ଦୋଷ ପତ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମ୍ମୂଢ଼ତେ ଦା ଯତ୍ ଶ୍ରେୟସ୍ୟାନି ସ୍ଥିତଂ ବ୍ରୂହି ତନ୍ମେ ଶିଷ୍ୟସ୍ତେ ହଂସାଧିମାଂ ତ୍ୱାଂ ପ୍ରପନ୍ନମ୍। ପ୍ରଭୁ ମୁଁ ବର୍ତ୍ତମାନ କୃପଣ ଦୋଷରେ ମୋର ସ୍ୱଭାବ ଅପହତ ହୋଇଯାଇ ନଷ୍ଟ ହୋଇଯାଇଛି, ମୁଁ ଜାଣିପାରୁନାହିଁ କେଉଁଠାରେ ମୋର ହିତ ଅଛି। ନହେଲେ ବିଧୁ ସ୍ୱାର୍ଥ ଗତିଙ୍ଗି ବିଷ୍ଣୁ, ଲୋକମାନେ ଜାଣନ୍ତି ନାହିଁ କଥା ମୋତେ ପ୍ରହ୍ଲାଦ ମହାରାଜ କହିବେ। ତ ଅର୍ଜୁନ କହୁଛନ୍ତି ଯେ ମୁଁ ଜାଣିପାରୁନାହିଁ, ତେଣୁ ମୁଁ ଆପଣଙ୍କ ଶରଣରେ ଗଲି, ଆପଣଙ୍କୁ ଶିଷ୍ୟ ହେଲି, ଆପଣ ମୋତେ କୁହନ୍ତୁ ମୋର କେଉଁଥିରେ ହିତ। ଯଶ୍ରେୟ ଶ୍ୟାନ ସ୍ଥିତ ଗୁହିତାନ୍ମି ଶିଷ୍ୟ ସ୍ତେହଂ ସାଧିମାନ ତ୍ୱାଂ ପ୍ରପନ୍ନମ୍। ମୁଁ ଆଉ ଆପଣ ବର୍ତ୍ତମାନ ମୁଁ ଆଉ ଆପଣଙ୍କ ବନ୍ଧୁ ନୁହଁ, ମୁଁ ସଖା ନୁହଁ, ଆପଣ ହେଉଛନ୍ତି ମୋର ଗୁରୁ, ମୁଁ ହେଉଛନ୍ତି ଆପଣ ଶିଷ୍ୟ, ଆପଣ ମୁଁ ହେଉଛି ଶିଷ୍ୟ, ଆପଣ ହେଉଛନ୍ତି ଗୁରୁ, ମୋତେ କୁହନ୍ତୁ, ମୋତେ ଶାସନ କରନ୍ତୁ। ବାଡ଼ି ଯେଇ ବାଡ଼ିଟା ବାଡ଼ି ଧରିଛନ୍ତି ଭଗବାନ, ଗୋଟେ ବାଡ଼ି ଧରିଥିଲେ, ବାମ ହାତରେ ଧରିଛନ୍ତି, ଚାରିଟା ଘୋଡ଼ା ଅଛି ତାଙ୍କର ରଜକୁ ଧରିଛନ୍ତି, ତାଙ୍କୁ କଣ୍ଟ୍ରୋଲ କରୁଛନ୍ତି, ଡାହାଣ ହାତରେ ଗୋଟେ ବାଡ଼ିଟେ ଧରିଛନ୍ତି, ତାଙ୍କୁ ବାଡ଼େଇବେ ଟିକେ ଟିକେ କରିକିରି, ଓ ଆ କରିକି ଚଲେଇବେ ନା ରଥ, ଡ୍ରାଇଭର କ'ଣ ଛୋଟିଆ କଥା, ସେଇ ବାଡ଼ିରେ କେଉଁ ଦିବାଡ଼ି ମୋତେ ଦିବାଡ଼ି ପକାନ୍ତୁ, ଶିଷ୍ୟ ସ୍ତେହାନ ସାହାଯ୍ୟ ମୋତେ ସାଧନ କରନ୍ତୁ, ମୋତେ ଶାସନ କରନ୍ତୁ ପ୍ରଭୁ, ଦରକାର ପଡ଼ିଲେ ମୋତେ ବାଡ଼ାନ୍ତୁ, ଯଦି ମୁଁ ଆପଣଙ୍କ କଥା ନ ମାନି ମୋତେ ବାଡ଼େଇବେ, କାନ ମୋଡ଼ିବେ। ଭଗବାନ କହିଲେ କାନ ମୋଡ଼ିଲେ ଭଗବାନ ଅର୍ଜୁନଙ୍କର, ଯେତେବେଳେ ଜ୍ଞାନ ଦେଲେ ଭଗବାନ ତ ଗୋଟେ କାନଟି ମୋଡ଼ିଦେଲେ, ଆରେ ମୂର୍ଖ କ'ଣ ବହୁତ ବଡ଼ 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 କଥା କହୁଛୁ, ବିଦ୍ୱାନ ଭଳି କଥା କହୁଛୁ, ଅଶୋଚ୍ୟାନ ଅନୁଶୋଚସ୍ତ ପ୍ରଜ୍ଞାବାଦା ସଭା ସେ ଗତାଶୁ ମଗତାଶୁ ସନା ଅନୁଶୋଚିତ ପଣ୍ଡିତା, ଯେଉଁ ବିଷୟରେ ଚିନ୍ତା କରିବା କଥା ନୁହଁ ସେ ବିଷୟରେ ଚିନ୍ତା କରୁଛୁ, ଆଜି ସାରା ପୃଥିବୀ ଚିନ୍ତା କରୁଛୁ ଯେଉଁ ବିଷୟରେ ଚିନ୍ତା କରିବା କଥା ନୁହଁ, କରୁଣା ବିଷୟରେ ଚିନ୍ତା ସାରା ପୃଥିବୀ ଚିନ୍ତା କରୁଛନ୍ତି, ତାହେଲେ ସେମାନେ ମୂର୍ଖ ନା ପଣ୍ଡିତ। ଭଗବାନ କହିଲେ ତୁମେ ନମ୍ବର ୱାନ୍ ମୂର୍ଖ, ଅର୍ଜୁନଙ୍କୁ କହିଲେ ଏ ପ୍ରାଣ ଅଛି ଯିବ, ତାର ଯେଉଁ ସମୟରେ ଯିବା କଥା ଯିବ, ସେଥିପାଇଁ ଏତେ ବ୍ୟସ୍ତ ହେବା କଥା ନାହିଁ। ଅଶୋଚ୍ୟାନ ଆଜି ଆମ ଭକ୍ତମାନ ମେଳରେ ମଧ୍ୟ ସବୁ ଚିନ୍ତା ସୂଚନା ଆସିଯାଇଛି, ଅନ୍ୟମାନଙ୍କ କଥା କ'ଣ କହିବା। ଭଗବାନ ପ୍ରଥମେ ଅର୍ଜୁନ କାନ ମୋଡ଼ିଲା, ଆରେ ତୁମେ ଜାଣିନି ତୁମ ହିତ କେଉଁଥିରେ, ଏ ପ୍ରାଣ ବିଷୟରେ ଚିନ୍ତା କରିବା ତୁମର ହିତ ନୁହଁ, ଅସତ୍ୟାନ ଅନୁଶୋଚନ ପ୍ରଜ୍ଞା ବାଦାସ କଥା ଶୂନ କଥା ଶୁଶ ଶୂନ ପ୍ରାଣବାୟୁ ଅଛି ନିର୍ଦ୍ଦିଷ୍ଟ କରାଯାଇଛି ଏତିକି ବର୍ଷ ତାଙ୍କ ଯିବ ସେଥିରେ ଅସୁବିଧା କ'ଣ ଅଛି ସେଥିରେ ବ୍ୟବସ୍ଥା ହେଇଯାଇ ଚାଲିଯିବ ଚାଲିଯିବ ଭଗବତ ଧାମକୁ ଯିବ ଅସୁବିଧା କ'ଣ ଭୌତିକ ଜଗତରେ ଘୁରି ବୁଲୁଥିଲେ ମୋତେ ଦୁଃଖ ହୁଅନ୍ତା ଭୌତିକ ଜଗତରେ ପୁଣି ଘୁରି ବୁଲିବି ଭଗବତ ଧାମକୁ ଯିବେ ମହାରାଜ ଚାଲିଗଲେ ତାଙ୍କର ଧାମକୁ ତାଙ୍କର କ'ଣ ଅସୁବିଧା ଅଛି ସିଏ ଚାଲିଗଲେ ଆମ ପାଇଁ ଏଇଟା ଅସୁବିଧା ତାଙ୍କର କ'ଣ ସେ ତ ଭଗବତ ଧାମକୁ ତାଙ୍କର ପ୍ରମୋସନ୍ ମିଳିଲା ଆମେ ପ୍ରମୋସନ୍ ମିଳିଲା ଆମେ ଏଇଠୁ ଏଠୁ ଆଉ ଗୋଟେ ଜାଗାକୁ ଯିବୁ ଆମେ ଆଉ ଗୋଟେ ହାୟର ପ୍ରମୋସନ୍ ମିଳିଲା ସେଥିରେ ଆମର ଆନନ୍ଦ କିନ୍ତୁ ଯେଉଁମାନେ ଏଠି ରହିଛନ୍ତି ତାଙ୍କର ଦୁଃଖ କାହିଁକିନା ଏଇ ଆମେ ପଳେଇଯିବୁ ସେଥିପାଇଁ ତାଙ୍କୁ ଦୁଃଖ କରିବେ ତେଣୁ ଲୋକମାନେ ଜାଣନ୍ତି ନାହିଁ କେଉଁଥିରେ ହିତ ରହିଛି ଏକଥା ପ୍ରହ୍ଲାଦ ମହାରାଜ ମଧ୍ୟ କହିଲେ ହିରଣ୍ୟକଶିପୁକୁ ହିରଣ୍ୟକଶିପୁ ଭାବୁଥିଲେ ଏଇଭଳି ଭାବରେ ହିତ ଆମର ହେବ ହରିଙ୍କର ଭଜନ ନ କରିକିରି ହରେ କୃଷ୍ଣ 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 ହରେ 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 ରାମ 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 ହରେ ସେଥିରେ ଆମର ହିତ ନାହିଁ କେଉଁଥିରେ ହିତ ନା ଜୟ ହିରଣ୍ୟକଶିପୁ ଏଇଭଳି ଭାବରେ ହରି ନୁହଁ ହିରଣ୍ୟ ହରି ନୁହଁ ହିରଣ୍ୟ ଏଇଭଳି ଭାବରେ ଏଇଭଳି ଭାବରେ ଜୟ ଜ୍ଞାନ କର ବୋଲି ସେ କହୁଥିଲେ ସିଏ ଏଇଥିରେ ହିତ ଅଛି ମୋର ହିତ ସମସ୍ତଙ୍କର ହିତ କିନ୍ତୁ ପ୍ରହ୍ଲାଦ କହିଲେ ନା ସେଥିରେ ତୁମର ହିତ ନାହିଁ କି କାହାର ହିତ ହେବ ନାହିଁ ନ ଦେବୀ ଧୋ ସ୍ୱାର୍ଥକ ତିଙ୍ଗି ବିଷ୍ଣୁ କେଉଁଥିରେ ତୁମର ହିତ ହେବ ଇଏ ହେଉଛି ଆମର ଭଗବାନ ବିଷ୍ଣୁଙ୍କର ଶରଣରେ ଗଲେ ହିଁ ଆମର ହିତ ଅଛି ଅନ୍ୟ କୌଣସି ଉପାୟରେ ହିତ ନାହିଁ ନା ଦେବି ଧୋ ସ୍ୱାର୍ଥକ ତିଙ୍ଗି ବିଷ୍ଣୁ ଦୁରାଶୟା ଯେ ବହିରର୍ଥ ମାନିନ ଯେଉଁମାନେ ବହିରର୍ଥ ତାଙ୍କର ସବୁ ଆଶା ବିଫଳ ହେଲେ ମଧ୍ୟ ପୁଣି ଆଶା ପୋଷଣ କରୁଛନ୍ତି ବହିରର୍ଥ ଭୌତିକ ଜଗତରେ ହିତ ଖୋଜି ବୁଲୁଛନ୍ତି କେଉଁଥିରେ ହିତ ହେବ ବହୁତ ଗୁଡ଼ାଏ ଧନ ରୋଜଗାର କରିଦେଲେ ଆମର ହିତ ହେବ ବହୁତ ଗୁଡ଼ାଏ ଉପଭୋଗ କରିଦେଲେ ଆମର ହିତ ହେବ ବହୁତ ଗୁଡ଼ାଏ ଖାଦ୍ୟ ଗ୍ରହଣ କରିଦେଲେ ଗିଳିଗିଳି ଆମର ହିତ ହେବ ଏଇଭଳି ଭାବରେ ବହୁତ ପ୍ରକାର ହିତ ହେବା ପାଇଁ ଚିନ୍ତା କରୁଛନ୍ତି ବହିରର୍ଥ ମାନିନ ଅନ୍ଧା ଯଥା ଅନ୍ଧେଇ ରୂପେଣୀୟ ମାନା ଗୋଟିଏ ଅନ୍ଧ ଅନ୍ୟମାନ ଅନ୍ଧମାନଙ୍କୁ ବାଟ ବତେଇଲେ ଯେଉଁଭଳି ଭାବରେ ଅବସ୍ଥା ହୁଏ ଖାଲରେ ପଡ଼ିବା ହିଁ ସାର ହୁଏ ସେହିଭଳି ଭାବରେ ଅନ୍ଧା ଯଥା ଅନ୍ଧେଇ ରୂପନୀୟମାନ ତେପି ସ୍ୱତନ୍ତ୍ରିୟା ମୃଦାମ୍ନି ବଦ୍ଧା ଭଗବାନଙ୍କର ତ୍ରିଗୁଣ ଭିତରେ ବନ୍ଧା ହେଇକରି ସେମାନେ କେତେ ପ୍ରୋଜେକ୍ଟ କରୁଛନ୍ତି ପ୍ଲାନ୍ କରୁଛନ୍ତି ପ୍ରୋଜେକ୍ଟ କରୁଛନ୍ତି ହିତ ଏଇଥିରେ ଅଛି ଏଇଥିରେ ହିତ ଅଛି ଏଇଥିରେ ହିତ ଅଛି ଏଇଟାକୁ ଉପଭୋଗ କର ଏଇଟା ଉପଭୋଗ କର ଏଇଭଳି ଭାବରେ ସମସ୍ତେ ଭାବୁଛନ୍ତି କିନ୍ତୁ ଭଗବାନ ଯେଉଁ ଆସନ୍ତି ତୋୟ ଉଦିତୋୟଂ ଜଗତ ହିତାୟ ଜଗତବାସୀମାନଙ୍କ ହିତ କରିବା ପାଇଁ ଜଗତବାସୀମାନେ ଜାଣନ୍ତି ନାହିଁ ତାଙ୍କର କେଉଁଥିରେ ହିତ ପଶୁ ପକ୍ଷୀ କୀଟପତଙ୍ଗ ମଧ୍ୟ ସେମାନେ ତ ମୂର୍ଖ ସେମାନେ ଜାଣନ୍ତି ନାହିଁ ତାଙ୍କର କେଉଁଥିରେ ହିତ ଅଛି କିନ୍ତୁ ଭଗବାନ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ମଧ୍ୟ ସେମାନେ ଜାଣିପାରୁନାହାନ୍ତି କେଉଁଥିରେ ତାଙ୍କ ହିତ ଅଛି କେଉଁଥିରେ ପ୍ରକୃତ ହିତ ଅଛି ସେମାନେ ଜାଣିପାରନ୍ତି ନାହିଁ ତେଣୁ ଭଗବାନ ଆସନ୍ତି ତୋୟ ଉଦିତୋୟଂ ଜଗତୋ ହିତାୟ ଏ ଜଗତର ମଙ୍ଗଳ ପାଇଁ ଜଗତବାସୀ ଯେତେ ଜୀବ ରହିଛନ୍ତି ସମସ୍ତଙ୍କର ମଙ୍ଗଳ ବିଧାନ କରିବେ ଭଗବାନ କେତେ ଲୀଳା ଭଗବାନଙ୍କର ରହିଛି ସମସ୍ତଙ୍କର ହିତ କରିବା ପାଇଁ ଆସିଛନ୍ତି ଭଗବାନ ଜଗତ ହିତାୟ ମହାପ୍ରଭୁ କହିଲେ ଭଗବାନ କହିଲେ ମହାପ୍ରଭୁ କହିଲେ କ'ଣ କହିଲେ ଜଗତ ହିତାୟ ପାଇଁ କହିଲେ ମହାପ୍ରଭୁ କହିଲେ ନା ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ କତ ନିଦ୍ରା ଯାଓ ମାୟା ପିସାଚିର କୋଲେ ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ସେ ବାବୁ ଜୀବ କ'ଣ ଭାବୁଛି ଶୋଇକି ରହିଲେ ମୋର ଆନନ୍ଦ ମୋର ହିତ ତେଣୁ ମହାପ୍ରଭୁ କହୁଛି ନା ସେଥିରେ ତୁମର ହିତ ନାହିଁ ତୁମେ ଜାଗ୍ରତ ହୁଅ ମାୟା ପିସାଚିର କୋଳରେ କେତେ ଦିନ ଶୋଇକି ରହିବ ତେଣୁ ତୁମାର ଲଇତା ଆମେ ହୈନ ଅବତାର ତୁମେ ଭଜିବ ବୋଲି ସେ ସଂସାର ଭିତ ବୋଲିଆର ତୁମି ଅବିଦ୍ୟାର ମାତୃଗର୍ଭରେ ଆମେ ଭଗବାନ ପ୍ରାର୍ଥନା କରିଥିଲୁ ପ୍ରଭୁ ଉଦ୍ଧାର କରନ୍ତୁ ମୁଁ ଆପଣ ଭଜନ କରିବି କିନ୍ତୁ ଭୌତିକ ଜଗତକୁ ଆସିଗଲା ପରେ ଭଗବାନ ଭୁଲିଗଲେ ଅବିଦ୍ୟାରେ ରହିଗଲେ তোমারে লইতে আমি হইনু অবতার, আমা বিনা বন্ধু আর কে আছে তোমার। আমি জানিনি আমার কোথায় হৃদয়, কিন্তু ভগবান জানিছেন আমার কোথায় হৃদয়। কিন্তু ভগবান আসিলে তাঁকর ধাম আনন্দর ধাম ছাড়িকি এ দুঃখালয়কু আসলে, সি দুঃখালয় মা শাশ্বত সে ভগবান নির্মাণ করছেন দুঃখালয়কু, এই দুঃখালয়কু সে আসলে আনন্দ আনন্দালয়কু ছাড়িকি সুখালয়কু ছাড়িকি দুঃখালয়কু আসলে আমপাই আসলে ভগবান। হ্যাঁ ভগবান ছাড়া আমার আর কি বন্ধু অছন্তি, কিন্তু আমি কই ইয়ে মোর বন্ধু, ইয়ে মোর বন্ধু, ইয়ে মোর বন্ধু, কিন্তু জগ বন্ধু আমার বন্ধু নহ। জগ বন্ধু পরিজনি নাই নাই ত, জগ বন্ধু পরিজনি সামন্ত নাই নাই ত, গভুবন তা জানন্তি ভগবান আরত নাহি নাহি বন্ধু পরিজন সামন্ত নাহি নাহি ত। যেমানে বুদ্ধিমান ব্যক্তি সেমানে জানন্তি তাঙ্কর পৌত্র হিত, তাঙ্কর বন্ধু হচ্ছে জগবন্ধু জগন্নাথ, জগন্নাথ স্বামী নয়ন পথগামী ভব তুমি, সি হচ্ছে বন্ধু। আর কি বন্ধু ভগবান কহিলে, আমার বিনা বন্ধু আর কি আছে তোমার? এনেছি কোন তো বন্ধু মোর, আমি কোন পাই কোন সাহায্য করছ? এনেছি ও সাধি মায়া নাসিবার লাগি, এ হরি নাম মন্ত্র রও তুমি মা। আমার হিত পাই আসন্তি, হরিনাম আনিকি আসছেন মহাপ্রভু প্রতি যুগে আসছেন, আমার কেমিতি হিত হব কলিযুগে আমার হিত হব এইথে হরিনাম মন্ত্ররে, হরে কৃষ্ণ হরে কৃষ্ণ 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 হরে হরে, হরে রাম 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 হরে হরে। কিন্তু আমি হতভাগা দুর্দেব মিদ্রিসমিহাজ নিনানুরাগ, আমার কৌশ অনুরাগ আসু না, ভগবান কথা শুনে ভগবান আমার হিত করা আসছেন, এ ভাগবত মাধ্যমে আমার হিত করছেন, আমি শুনলে সিনা আমি জাঁবা। জন প্রশ্ন পচারে কম ভগবান আমি ভাল পাওছেন বলি আমি কেমি জাঁবা, কেমি জাঁব তো ভাগবত পড়লে জাঁব, না কেমি জাঁব, না সেই রইথব জাঁপারি না কিছু অন্ধকার ভিতরে রইথব। এ দিও কোণ সে দৌছি না কোণ সেটা কোটা লাগিছে কম ইয়েটা, ওহ আচ্ছা আচ্ছা, হ্যাঁ গোটা কি হাতে দেখছি না কি, হ্যাঁ তেণু এইভাবে ভাবে জগত হিতায় জগতের লোক মানে জাঁতি না নতে বিধু শতকড়া অনুষ্ঠ ভাগ জাঁতি না আমার কৌথের হিত হব, কিন্তু ভগবান সেপি আসতে হ্যাঁ জগত হিতায়। যদি ভগবান কথা শুণবা ভগবান শাস্ত্র শুণবা আমার প্রকৃত হিত হব, কিন্তু আমি সেটা গ্রহণ করু না, আমার কেমিতি হিত হব? হ্যাঁ ভগবান কহিলেন মু যেন তুমি কহিলি তোমার হিত পাই সব কৌছি, হ্যাঁ দশমাধ্যায় কহিলেন না তুমি মোর অত্যন্ত প্রিয় ভূয়া ভূয়াব মহাভাব যে কহিলে আউথরে তো কৌছি তুমি মোর অত্যন্ত প্রিয় ভক্ষ্যামি তে হিত কাময়া, দশমাধ্যায় কহিল প্রথম শ্লোকের কহিলে ভূয়াব মহাভাব কোণ সব শ্লোকটি, হ্যাঁ ভূয়াব মহাভাব শুণবি পরম বচ ভগবান পরম বচন আমার হিত পাই ভূয়া এবং মহাভাব শুণমে পরম যতয়ং প্রিয়মাণায়াম যতয়ং প্রিয় তুমি মোর অত্যন্ত প্রিয় তেমন বক্ষ্যামি তে হিত কাময়া, তোমার হিত পাই মু কৌছি, হ্যাঁ আমার হিত পাই ভগবান দেখ তাঁকর নিজের দুঃখ সুখ ভুলিকি আসিকি আমার দুঃখের সামিল হচ্ছেন, আমি কেমন সুখ প্রদান করবে ভগবান? তোমার হিত ভগবত কেতে কেতে অন্তরঙ্গ ভাবে কৌছেন কেতে, হ্যাঁ নিজের অর্জুন মাধ্যমে সমস্ত জীব জীবমান কৌশল, হ্যাঁ ହୁଏ ଏବଂ କାହିଁକି ନବମ ଅଧ୍ୟାୟରେ ଭଗବାନ ଭଗବତ ଗୀତାରେ ସବୁଠାରୁ ବୃହତ୍ତମ ଜ୍ଞାନ ଦେଇଦେଲେ, ତେଣୁ ପୁଣି କହିଲେ ଶୁଣ ଆଉ ଥରେ ତୁମକୁ କହୁଛି, ଭୂୟ ଏବଂ ମହାଭାବ ଶୁଣିବେ ପରମଙ୍କ ବଚନ, ଇଏ ହେଉଛି ସବୁଠାରୁ ବୃହତ୍ତମ ବଚନ, ଆଉ ଥରେ ମୁଁ ତୁମକୁ କହୁଛି, ଯତେ ହଉ ପ୍ରିୟମାଣାୟା, ଯେହେତୁ ତୁମେ ମୋର ପ୍ରିୟ, ବକ୍ଷାମି ତ ହିତ କାମା, ତୁମର ହିତ ପାଇଁ ମୁଁ ଏଇଟା କହୁଛି, କିନ୍ତୁ ଆମେ ଯଦି ଶୁଣିବା ନାହିଁ, ଆମେ ଆମର ବ୍ରତ ହେଉଛି ଆମେ ଶୁଣିବୁ ନାହିଁ। ତେଣୁ ଅନ୍ତିମରେ ଭଗବାନ କହିଲେ ଠିକ ଅଛି ନ ଶୁଣ, ମତ କ'ଣ ମଚିତ ସର୍ବଦୁର୍ଗାଣୀ ମତ ପ୍ରସାଦ ତରିଶିଷି, ଚିତ୍ତକୁ ଯଦି ମୋ ପାଖରେ ଲଗେଇବ, ମୋର କୃପା ପ୍ରାପ୍ତ ହେବ, ସବୁ ପ୍ରକାର ଦୁଃଖରୁ ତୁମେ ପାର ହୋଇଯିବ, ଅଥଚେତ ଅହଙ୍କାର ନ ଶୋଷସି ବିନକ୍ଷସି, କିନ୍ତୁ ଯଦି ଅହଙ୍କାର ବଶତଃ ଅହଙ୍କାର ବଶତଃ ଯଦି ମୋ କଥା ଶୁଣିବ ନାହିଁ, ତାହେଲେ ତ ବିନାଶ ହୋଇଯିବ। ଯଦି ଭଗବାନ ଆସୁଛନ୍ତି ଆମର ହିତ କରିବା ପାଇଁ, ଆମେ କହିବା ନା ଆମେ ଶୁଣିବୁ ନାହିଁ ତୁମ କଥା, ତାହେଲେ ଆମର କ'ଣ ଆଉ ହିତ କେମିତି ହେବ, ଆମେ ବିନାଶ ହେବ। ଭଗବାନ ଆସୁଛନ୍ତି ସେଥିପାଇଁ, ତୋୟୋଦି ତୋୟଂ ଜଗତୋ ହିତାୟ, ସମସ୍ତ ଜଗତବାସୀ ମାନେ ହିତ କରିବା ପାଇଁ ଆସିଛନ୍ତି, କାହାର କୌଣସି ଅହିତ କରନ୍ତି ନାହିଁ ଭଗବାନ, ଏମିତିକି ଯେଉଁମାନଙ୍କୁ ହତ୍ୟା କରନ୍ତି ମଧ୍ୟ ତାଙ୍କର ଅହିତ କରନ୍ତି, ତାଙ୍କୁ ହିତ କରନ୍ତି। ଯେମିତି ଆମର କହିଲେ ତୃତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ ତେଇଶ ଶ୍ଳୋକରେ ବିଦୁର ଉଦ୍ଧବ ଏକଥା କହିଲେ ବିଦୁରଙ୍କୁ, ଭଗବାନ ଠାରୁ ଆଉ କିଏ ବଡ଼ ହିତକାରୀ ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା, କିଏ କହିପାରିବେ? ଗୌରମନ ପ୍ରଭୁ କହିପାରିବେ ଆଉ କିଏ ଅଛନ୍ତି? ସେ ଟିକେ ବହୁତ ପୁରୁଣା ଲୋକ ଜାଣିଥିବେ, ଆଉ କିଏ ହିତକାରୀ ଅଛନ୍ତି କହିପାରିବେ? ଉଦ୍ଧବ କହୁଛନ୍ତି ନା ଆଉ କେହି ନାହାନ୍ତି ହିତକାରୀ। କ'ଣ କହିଲେ? ଅହୋ ବାକି ସ୍ନାନ କାଳ କୂଟଂ ଜିଘାଶୟାପାୟଦପି ସାଧ୍ୱି ଲେଭେ ଗତିଚିତାଂ କଂବା ଦୟାଳୁ ଶରଣଂ ବ୍ରଜେମ। ଏତେ ଦୟାଳୁ ସିଏ, ଏତେ ହିତକାରୀ, ଆଉ କିଏ ତାଙ୍କଠାରୁ ଅଧିକା ଅଛି? ନା ଆଉ କେହି ନାହାନ୍ତି। ଉଦ୍ଧବ କହିଲେ ନା କେମିତି ଦୟା କରୁଛନ୍ତି ସିଏ, କ'ଣ ହିତ କରୁଛନ୍ତି? ନା ଅହୋ ଆଶ୍ଚର୍ଯ୍ୟ, ଭଗବାନଙ୍କର ଯେଉଁ କରୁଛନ୍ତି ହିତ, ଯେଉଁ ଦୟା ଭଗବାନ ପ୍ରଦର୍ଶନ କରୁଛନ୍ତି, ବହୁତ ବଡ଼ ଆଶ୍ଚର୍ଯ୍ୟ କଥା। ଅହୋ ଆଶ୍ଚର୍ଯ୍ୟ ହିଁ କହୁଛନ୍ତି ଉଦ୍ଧବ। ଅହୋ ବକି ବକି ପୁତନା ରାକ୍ଷସ ସିଏ, ଅହୋ ବକି ଯେ ସ୍ତନ କାଳକୁଟ, ସ୍ତନରେ କାଳକୁଟ ବିଷ ପଡ଼ିକି ଆସିଥିଲା, ଛଅ ମାଇଲ ବିସ୍ତାରର ଥିଲା ସିଏ, ଛଅ ମାଇଲ ଥିଲା ତାର ହାଇଟ, 12 କିଲୋମିଟର ଏତିକି ଥିଲା। ଭଗବାନ ମାତ୍ର ଛଅ ଦିନରେ ହେଇଥିଲେ ଲୀଳାଟି, ଷଷ୍ଠ ଭାଗବତ ଦଶମ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଆସିଲା ପ୍ରଥମେ ଯେତେବେଳେ ଯେଉଁ ଅଷ୍ଟମ ଗର୍ଭ କଂସ ସବୁ ଇସାର କରୁଛି, କେବେ ଆସିବ ଅଷ୍ଟମ ଗର୍ଭ, ମୁଁ ତାକୁ ହତ୍ୟା କରିବି, ଗଣୁଛି ଦିନ, ଗଣୁଛି କ୍ୟାଲେଣ୍ଡର ଡେଟ୍କୁ ସବୁ ରାଉଣ୍ଡ ମାରୁଛି, ଗଲା ହେଲା ଦଶ ମାସ ଗଲେ ଆସିବ ସିଏ, ଏଇଭଳି ଭାବେ ଚିନ୍ତା କରୁଛି, କିନ୍ତୁ ଆଠ ମାସ ଯାଇନି ଭଗବାନ ଆସିଗଲେ କୃଷ୍ଣକୁ କଂସକୁ ବଞ୍ଚନା କରିବା ପାଇଁ, ଚିଟିଂ କରିବା ପାଇଁ। ଭଗବାନ ଜନ୍ମ ହୋଇଗଲେ ରାତାରାତି, ଜନ୍ମାଷ୍ଟମୀ ଯେଉଁ ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ହୋଇକରି ଚାଲିଗଲେ, ପଳେଇଗଲେ ଯାଇକି ମଥୁରାରୁ ବନ୍ଦୀଶାଳାରୁ ପଳେଇଗଲେ ଭଗବାନ। ଏତେ ତାଲା ପଡ଼ିଛି, ଏତେ କବାଟ ଦିଆଯାଇଛି, ଏତେ ସେ ରହିଛନ୍ତି, ସେକ୍ୟୁରିଟି ରହିଛନ୍ତି, ସମସ୍ତଙ୍କୁ ଆଖିରେ କ'ଣ ଆଙ୍ଗୁଠି ଗେଞ୍ଜିକରି ଭଗବାନ ଚାଲିଗଲେ ବସୁଦେବଙ୍କ ପିତାଙ୍କ ସହିତ। ତେଣେ ତେଣେ ନନ୍ଦ ମହାରାଜ ଗୋକୁଳରେ ମଧ୍ୟ ସବୁ ଯଶୋଦା ଏସବୁ ରହିଛନ୍ତି, ସବୁ ତାଙ୍କର ପୁତ୍ର ମଧ୍ୟ, ତାଙ୍କର ମଧ୍ୟ ଗର୍ଭ ହୋଇଛି, ସନ୍ତାନ ଯାହା ହେବ ସମସ୍ତେ ସତର୍କ ରହିଛନ୍ତି, କିନ୍ତୁ ସେମାନଙ୍କୁ ମଧ୍ୟ ଆଖିରେ ଆଙ୍ଗୁଠି ଗୁଞ୍ଜି ଦେଲେ ଭଗବାନ, କେହି କିଛି ଜାଣିପାରିଲେ ନାହିଁ। ଭଗବାନ ଆସି ପହଞ୍ଚିଗଲେ ଗୋକୁଳରେ ଏବଂ ତା ସେ କନ୍ୟାକୁ ନେଇ ପଳେଇଗଲେ। ତେଣୁ ଏ ଯେଉଁ କନ୍ୟା ଆସିଲା ଅଷ୍ଟମ ଗର୍ଭରେ, ସକାଳୁ ସକାଳୁ ଯେତେବେଳେ କନ୍ୟାକୁ ଆଣି ବସୁଦେବ ଆସି ପହଞ୍ଚିଗଲେ ମଥୁରା ବନ୍ଦୀଶାଳାରେ, ପୁଣି ସେ ଯେଉଁଭଳି ଭାବରେ କବାଟ ବନ୍ଦ ବନ୍ଦ ହେଇଥିଲା, ସବୁ ବନ୍ଦ ବାନ୍ଧ ହେଇଗଲା, ଯେମିତି ବନ୍ଦୀ ହେଇକି ରହିଥିଲେ ବନ୍ଦୀ ହେଇଗଲେ, ସେତେବେଳେ ଯାଇକି ନିଦ ଭାଙ୍ଗିଲା, ସେକ୍ୟୁରିଟିମାନଙ୍କ ନିଦ ଭାଙ୍ଗିଲା, ସେ କନ୍ୟାର କୁଆ କୁଆ ଶବ୍ଦ ଶୁଣିଲେ, ଆରେ ଜନ୍ମ ଶୋଇପଡ଼ିଥିଲୁ, ଆମ ଚାକିରି ଗଲା କହିକି ଧାଇଁଲେ, ସେମାନେ ତର୍ତ୍ତର ହେଇକି ଧାଇଁଲେ, କେତେବେଳେ ଜନ୍ମ ହେଲେ ଜାଣିପାରିଲେ ନାହିଁ କୁଆ କୁଆ କ'ଣ ଶୁଣ। ତେଣୁ ଯେତେବେଳେ ଯାଇ କଂସ ତ ଶୋଉ ନାହିଁ, ତାକୁ ରାତିରେ ନିଦ ହେଉନାହିଁ, କଂସ ଯେତେବେଳେ କବାଟ ବାଡ଼େଇଲେ, ହଜୁର ଆସିଗଲା ଅଷ୍ଟମ ଗର୍ଭ, ସାଙ୍ଗେ ଖଡ଼ଗା ଧରିକି ଧାଇଲି, ରାତି ସାରା ବର୍ଷା ହେଇଛି, ଆଉ ସେ ଯେଉଁ ରାଜ ରାସ୍ତାରେ ନ ଯାଇକିରି ଯେଉଁ ସର୍ଟକଟ୍ ରାସ୍ତାରେ ବନ୍ଦିଶାଳକୁ ପଳେଇଗଲେ, ଶୀଘ୍ର ଯିବେ କେମିତି ହତ୍ୟା କରିବେ, ହଁ ବର୍ଷା ହେଇଛି, ଘାସ ଫସ ହେଇଛି, ଗୋଡ଼ ଖସିକି ଦୁଇ ତିନି ଥର ପଡ଼ିଗଲେଣି, ତଥାପି ଧାଇ ଦୌଡ଼ି ଧାଇ ଉଠିକିରି ଧାଉଁଛନ୍ତି, ହଁ ବନ୍ଦିଶାଳା ବନ୍ଦି ସିକ୍ୟୁରିଟି ମାନେ ଭାଇ ଭଲ ଶୀଘ୍ର ଯାଇକିରି ଦ୍ରୌପଦୀକୁ ଦେଖିବେ ଦେବକୀ ସେ କନ୍ୟାଟି କୁଆଁ କୁଆଁ ହେଉଛି, ତେଣୁ ସାଙ୍ଗେ ସାଙ୍ଗେ ଧରିଲେ ଦେବକୀ ବହୁତ କ୍ରନ୍ଦନ କଲେ, ହଁ ଗୋଡ଼ ତଳେ ପଡ଼ିଗଲେ, ଭାଇ ହଁ ଇଏ ତୁମର ପୁତ୍ରବଧୂ ହେବ, ତାକୁ ରକ୍ଷା କରନ୍ତୁ, ସବୁ ପୁତ୍ରମାନଙ୍କୁ ହତ୍ୟା କଲେ କନ୍ୟାକୁ କାହିଁକି ହତ୍ୟା କରିବେ, କ'ଣ ତୁମର ମଙ୍ଗଳ ହେବ, କ'ଣ ତୁମ ଯଶ ରହିବ, କ'ଣ ତୁମ ଗୌରବ ରହିବ, କ'ଣ ତୁମ ପ୍ରଶଂସା ରହିବ, ହଁ କହି କିଛି ମୁଁ ଶୁଣିବି ନାହିଁ, ଅଷ୍ଟମ ଗର୍ଭ ତାର ଟିକିଏ ସନ୍ଦେହ ହେଲା, ଇଏ କ'ଣ ଅଷ୍ଟମ ଗର୍ଭ କନ୍ୟା, ତଥାପି ତାଙ୍କୁ ସବୁ ଯେଉଁ ଶିଳାରେ ସେ ଶିଳା ମଧ୍ୟ ରହିଛି, ଯେଉଁ ଶିଳାରେ ଛଅଟି ପିଲାଙ୍କୁ ହତ୍ୟା କରିଥିଲେ, ବର୍ତ୍ତମାନ ସେଇଠି ଗଲା ତାକୁ ହତ୍ୟା କରିବ, ଏମିତି ଧରିକି ବାହାତ ଧରି ପିଟିଦେବ, ଗୋଟେ ଥର ଚାଲିଯିବ ସିଏ ସୁହା ହେଇଯିବ, ହଁ କନ୍ୟାକୁ ଧରି ଯେତେବେଳେ ଯାଉଛି ସେତେବେଳେ କନ୍ୟା ଉଡ଼ିଗଲେ, ପିଟିଲା ବେଳକୁ ସେ କନ୍ୟା ପଳେଇଗଲେ, ଆକାଶକୁ ପଳେଇଗଲେ ଦୁର୍ଗା, ଅଷ୍ଟ ଦଶଭୁଜା ଧାରଣ କରିକି ଦୁର୍ଗା କହିଲେ, ଆରେ ମୂର୍ଖ ତୋର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମଗ୍ରହଣ କରିଛନ୍ତି, ତୁ ଯେଉଁ ଏସବୁ ଅତ୍ୟାଚାର କରୁଛୁ ସେ ବନ୍ଦ କର, ହଁ କଂସର କ'ଣ ଆରାଧ୍ୟା ହେଉଛନ୍ତି ଦୁର୍ଗା, ଅସୁରମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ, ଅନ୍ୟମାନଙ୍କ ଶରଣରେ ଯିବେ, ତେଣୁ ସାଙ୍ଗେ ସାଙ୍ଗେ ଦୁର୍ଗା ଦେବୀ ଏଇଭଳି ଭାବରେ କହିଲେ, ଆସି ଭୁଲ ମାଗିଲେ, ହଁ ଦେବକୀ ଏବଂ ବସୁଦେବ ପାଖରେ ଭୁଲ ମାଗିଲେ, କ୍ଷମା ପ୍ରାର୍ଥନା କଲେ, ଗୋଡ଼ ଧରିଲେ, ଗୋଡ଼ ଟିକେ ମୁଡ଼ି ପଡ଼ିଦେଲେ ଟିକେ, ପ୍ରଭୁ ଭୁଲ ହେଇଗଲା, ଭୁଲ ହେଇଗଲା ଭାଇନା ଆମ ଟିକେ କ୍ଷମା କରନ୍ତୁ କହିକିରି ସବୁ ଇଏ କଲେ, ଯାହା ହେଲା ହେଲା, ଭଗବାନଙ୍କ ଇଚ୍ଛାରେ ହେଲା, ଆହା ତାଙ୍କୁ ବନ୍ଦିଶାଳରୁ ମୁକ୍ତ କରିଦେଲେ, ବନ୍ଦିଶାଳରୁ ମୁକ୍ତ ହେଇକିରି ସେ ଦେବକୀ ବସୁଦେବ ଗଲେ ତାଙ୍କ ଗୃହକୁ ଗଲେ, ଦେବକୀଙ୍କ ବସୁଦେବଙ୍କ ଗୃହକୁ ଗଲେ, ଏଣେ ସକାଳ ହେଲା ବେଳେ ଖାଇବା ପିଇବା ସରିଲା ପରେ ଯାଇକିରି ସଭାସଦରେ ବସିଗଲେ, ଚାଣୁର ମୁଷ୍ଟିକ ସବୁ ଆସିକିରି ମନ୍ତ୍ରୀମାନେ ସବୁ ଆସିକିରି ହାଜର ହେଇଗଲେ, ଏହିଭଳି ଭାବରେ ଯେତେବେଳେ କଂସ କହିଲେ, ଏ ଅଷ୍ଟମ ଗର୍ଭ କ'ଣ କନ୍ୟାଟେ ହେଇଥିଲା, ସେ କ'ଣ ଉଡ଼ିଗଲା ଦୁର୍ଗା ଦେବୀ, ସେ କହିଲେ ନା ତୋର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇଛନ୍ତି, ନା କିଛି ବି ଚିନ୍ତା କରନ୍ତିନି ମହାରାଜ, ଆମେ ସବୁ ବ୍ୟବସ୍ଥା କରିଦେବୁ, ଆପଣ ଚିନ୍ତା କରନ୍ତୁ ନାହିଁ, ଆମେ ସବୁ ଅଛୁ ନା, ହଁ ହେ ନା ତୁମେ ନାହିଁ ଚିନ୍ତା କରୁଛ, ଡୋଣ୍ଟ ୱରି ବି ହ୍ୟାପି ୱିଦାଉଟ୍ ଚାଣ୍ଡିଂ କୃଷ୍ଣ, ହଁ କୃଷ୍ଣଙ୍କ ନାମ ନ ନେଇକି ତୁମେ ଆନନ୍ଦରେ ରୁହ, ଏ ଭୌତିକ ଜଗତ ସମସ୍ତଙ୍କର ଇଏ ହେଉଛି ମନ୍ତ୍ର, ଡୋଣ୍ଟ ଚାଣ୍ଡ ବି ହ୍ୟାପି, ଆମେ କହୁଛେ ଚାଣ୍ଡ ଆଣ୍ଡ ବି ହ୍ୟାପି, ଡୋଣ୍ଟ ଚାଣ୍ଡ ବି ଆଣ୍ଡ ବି ହ୍ୟାପି, କେମିତି ନା କିଛି ଅସୁବିଧା ନାହିଁ, ଆମେ ଦଶ ଦିନରୁ ଊର୍ଦ୍ଧ ବା କମ୍ ଯେତେ ଶିଶୁ ଅଛନ୍ତି ସବୁ ହତ୍ୟା କରିଦେବା, ଗଲା ସରିଲା ଆଉ କ'ଣ, ଆଉ କ'ଣ ଅସୁବିଧା ଅଛି, ତେଣୁ କିଏ କରିବ, ସାଙ୍ଗେ ସାଙ୍ଗେ ପୁତନା ଆସିଗଲା, ମୁଁ କରିବି, ଟେଣ୍ଡର ନେଇଗଲା ସିଏ, ମୁଁ କରିବି, ହଁ ସବୁ ଗଲା କେମିତି କ'ଣ କରିବେ, ସେ ବାଳଘାତିନୀ ଦଶମ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ଏ ଲୀଳାଟିକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ପୁତନା ଲୋକ ବାଳାଗ୍ନି ସବୁ ଛୋଟ ଛୋଟ ପିଲାଙ୍କୁ ସବୁ ହତ୍ୟା କରୁଥିଲା, ଗିଳି ପକାଉଥିଲା, ସେ ମୋଟିକିରି ରକ୍ତ ପାନ କରୁଥିଲା, ରାକ୍ଷସୀ ରୁଦ୍ରାସନା, ସେ ରୁଦ୍ରକୁ ପାନ କରୁଥିଲା, ସେଥିରେ ତାର ଖାଦ୍ୟ ହେଉଛି ସେଇଟା, ମାଂସ ଖାଇବ ଆଉ ବ୍ଲଡ଼ ପିଇବ ରକ୍ତ ପିଇବ, ଇଏ ତାର ଖାଦ୍ୟ, ଅସୁରମାନଙ୍କର ଆଉ କ'ଣ ଖାଦ୍ୟ, ହଁ ଗୋମାଂସ ଖାଇବେ, ଆଜି ଯେତେବେଳେ କରୋନା ଆସିଛି ସେତେବେଳେ ଚିତ୍କାର କରୁଛୁ, ରକ୍ଷା କର ରକ୍ଷା କର ରକ୍ଷା କର, ହଁ ଗୋମାଂସ ଯେତେବେଳେ ଖାଉଛ ସେତେବେଳେ ସେତେବେଳେ ଆଉ କିଛି ନାହିଁ, ସେତେବେଳେ ଆମେ ଖାଇବୁ ଆନନ୍ଦରେ, ରକ୍ତ ପାନ କରିବୁ, ତାଙ୍କୁ କଷ୍ଟ ଦେଇକିରି ହତ୍ୟା କରିବୁ, ଏଇଭଳି ଭାବରେ କଥା ରହିଛି, ତେଣୁ ହଁ ପୁତନା ଗଲା, ଯେତେ ଅସୁର ଥିଲେ ବାଳକ ଥିଲେ ସବୁ ପ୍ରଥମେ ହତ୍ୟା କରିଦେଲା, ହଁ ପ୍ରଥମେ ଅସୁର ବାଳକୁ ହତ୍ୟା କଲା, ଅସୁରମାନେ ନିଜେ ନିଜର ଜାଣନ୍ତି ନାହିଁ, ନଥି ବିଧୁ ସ୍ୱାର୍ଥ କରିଥିଙ୍କି ବିଷ୍ଣୁ, କେଉଁଥିରେ ହିତ ଅଛି ସେମାନେ ଜାଣନ୍ତି ନାହିଁ, ଭଗବାନ ଆସି ସେଇଟାକୁ କହିବେ, ନହେଲେ ଜାଣନ୍ତି ନାହିଁ, ତାଙ୍କ ନିଜ ପିଲାମାନଙ୍କୁ ହତ୍ୟା କଲେ, ଯେଉଁ ଅସୁର ତାର ପିଲାକୁ ହତ୍ୟା ହେଲା ସେ କେତେ କ୍ରନ୍ଦନ ନ କରୁଥିବ, ହଁ କିନ୍ତୁ କ'ଣ କରିବେ, ରାଜାଙ୍କର କଥା, ଇଏ କାଳେ ଅଷ୍ଟମ ଗର୍ଭ ହେଇଥାଇପାରନ୍ତି, ସମସ୍ତଙ୍କ ବିଶ୍ୱାସ ହେଇଗଲା ସେଇଭଳି ଭାବରେ, ହଁ ନିଜ ପୁଅ ହେଲେ ମଧ୍ୟ ହତ୍ୟା କଲେ ସିଏ, ଇଏ ଲୋକ ବାଳାଗ୍ନି ପୁତନା ସବୁ ହତ୍ୟା କରିସାରିକି ଆସିଗଲା, ଯେତେ ଅସୁର ବାଳକ ଥିଲା ସବୁ ସଫା ହେଇଗଲେ, ଭଗବାନ ଏଇଭଳି ଭାବରେ କ'ଣ ବିନାଶାୟ ଦୁଷ୍କୃତାମ୍, ତାଙ୍କର ମଙ୍ଗଳ କଲେ, ଭଗବାନ ଛଅ ଦିନର ଥିଲାବେଳେ ପୁତନା ମାଧ୍ୟମରେ ସବୁ ହତ୍ୟା କରିଦେଲେ, ଯେଉଁ ଲୀଳା ଭଗବାନ କରିବା କଥା ପୁତନା ତାକୁ ସେସବୁ କରିଦେଲା, ହତ୍ୟା କରିଦେଇକି ଆସିଲା କେଉଁଠିକି ବୃନ୍ଦାବନକୁ ଆସିଲା, ମଥୁରା ସରିଲା, କାର୍ଯ୍ୟ ସରିଲା, ବର୍ତ୍ତମାନ ବୃନ୍ଦାବନ ନେକ୍ସଟ ଷ୍ଟେସନକୁ ଯିବେ ସିଏ। ବୃନ୍ଦାବନକୁ ଆସିଲେ ବୃନ୍ଦାବନରେ ଅନ୍ୟ ସବୁ ପିଲାମାନେ ଅଛନ୍ତି ବହୁତ, ସେ ସମୟରେ ମୋତେ ଭଗବାନ ସହିତ ବହୁତ ଲୀଳା ପିଲାମାନେ ସବୁ ଜନ୍ମଗ୍ରହଣ କରିଛନ୍ତି। ଏ କଥା ଯେତେବେଳେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜ, ପରୀକ୍ଷିତ ମହାରାଜ ସଙ୍କିତ ହୋଇଯାଉଛନ୍ତି, ହେଇ ମାଧବ ସବୁ ମାଧବ ଅସୁରମାନେ ମାରିଲା ବେଳେ ସେ ଆନନ୍ଦ ହେଉଥିଲେ, କିନ୍ତୁ ବୃନ୍ଦାବନରେ ଭକ୍ତମାନେ ସବୁ ଅଛନ୍ତି, ବୈଷ୍ଣବମାନେ ଅଛନ୍ତି, ତାଙ୍କୁ ହତ୍ୟା କରିବ ଶୁଣିଲା ବେଳକୁ ଭଗବାନ କୃଷ୍ଣ ସୁଖଦେବ ଗୋସ୍ୱାମୀ କହନ୍ତି ଚିନ୍ତା କର ନାହିଁ ପରୀକ୍ଷିତ, ଯେଉଁଠି ଭଗବାନଙ୍କ ନାମ ରହିଛି ସେଠି କିଛି ଅସୁବିଧା ନାହିଁ, ଆଉ ଯେଉଁଠି ସ୍ୱୟଂ ଭଗବାନ ଅଛନ୍ତି ସେଠି କ'ଣ ଅସୁବିଧା ହେବ। ତେଣୁ ପୁତନା ଆସିଲା ଭୋବକିଜଂ ସ୍ତନ କାଳ, ସ୍ତନରେ କାଳପୁଟ ବିଷ ବଳିକିରି ଆସିଥିଲା, ଏ ବହୁତ ବିସ୍ତାର ଲୀଳା ରହିଛି, ଆମେ ଏଇଟା ବର୍ଣ୍ଣନା କରିବା ନାହିଁ ଏତେ। ତେଣୁ ଏଇଭଳି ଭାବରେ ଯେଉଁଟା ଆସିକରି ସ୍ତନ କାଳ ଜିଘା ସେ ଆସୁଥିଲା ମଧ୍ୟ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ, ସେ ଭାବୁଥିଲା କୃଷ୍ଣଙ୍କୁ ହତ୍ୟା କଲେ ମୋର ହିତ ଅଛି, କିନ୍ତୁ ଜାଣିପାରୁନି ସେଇଟା ଅହିତ ତା'ର ହେବ ବୋଲି, ସେ ଜାଣିପାରିଲା ନାହିଁ, କେହି ଜାଣନ୍ତି ନାହିଁ ତାଙ୍କର କେଉଁଥିରେ ହିତ, କେହି ଜାଣନ୍ତି ନାହିଁ। ତେଣୁ ଅହୋ କି ଜାଣୁ ସ୍ତନ କାଳ ଜିଘା ସେୟା ଅପି ଅସାଧୁ, ଏତେ ଅସାଧୁ ବ୍ୟକ୍ତି ଥିଲା ସିଏ, କିନ୍ତୁ ଲେଭେ ଗତିଂ ଧାତୃ ଚିତାନ୍ତ ତୋନ୍ୟଂ, କିନ୍ତୁ ଭଗବାନ ତାଙ୍କର ହିତ କଲେ, ତାଙ୍କର ମାଆଙ୍କୁ ଯେଉଁ ସ୍ଥାନ ଦେଇଥିଲେ, ଆମର ଶ୍ରୀଧର ସ୍ୱାମୀ ତାଙ୍କର ଭାଷାରେ କହୁଛନ୍ତି ତାଙ୍କର ଦୁଇ ଜଣ ଧାତ୍ରୀ ଥିଲେ, ଅମ୍ବିକାକୁ କିଣିବା, ସେଇ ଦୁଇ ଜଣ ଧାତ୍ରୀଙ୍କୁ ଯେଉଁ ସ୍ଥାନ ଦେଇଥିଲେ ଭଗବତ ଧାମ, ସେଇ ସ୍ଥାନ ଦେଲେ ପୁତନାକୁ, ଭାଙ୍ଗବା ଦୟାଳଙ୍କ ଶରଣ ବ୍ରଜେମ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି, ଆଉ କିଏ ହିତକାରୀ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା। ଯେତେବେଳେ ସୁଖଦେବ ଗୋସ୍ୱାମୀ ଧ୍ୟାନ କରୁଥିଲେ, ଷୋଳ ବର୍ଷ କାଳ ରହିଲେ ମାଆଙ୍କ ଗର୍ଭରେ, ତାପରେ ଯେତେବେଳେ ଭଗବାନ କହିଲେ ନା ପୁତ୍ର ତୁ ଆ, ତୋତେ ମାୟା ଗ୍ରାସ କରିବ ନାହିଁ, ତେଣୁ ଆସିଲେ ଆସିକି ସାଙ୍ଗେ ସାଙ୍ଗେ ଚାଲିଗଲେ ବ୍ରହ୍ମଚିନ୍ତନ କରିବା ପାଇଁ, ବ୍ରହ୍ମଚିନ୍ତନ କରୁଛୁ କରୁ କରୁ ଏଇଭଳି ଭାବରେ ବ୍ୟାସଦେବ ତାଙ୍କର ଶିଷ୍ୟମାନଙ୍କୁ ଏକତୁଟି ଶିଷ୍ୟ ସେ କ'ଣ ଶ୍ଳୋକ ଶିଖେଇଥିଲେ, ସେମାନେ ସବୁ ପାଠ କରୁଥିଲେ, କାଠ ଆଣିଲା ବେଳକୁ ଯାଇକି ଶ୍ଳୋକ ପାଠ କରୁଥିଲେ, ଆହୋ ବାକି ଜଙ୍ଗ ସ୍ତନ କାଳକୁଟଂ ଜିଘାଶୟାପାୟଦପିୟସାଧ୍ୱି ଲେଭେ ଗତିଂ ଧାତୃ ଚିତାନ୍ତ ତୋନ୍ୟଂ କଙ୍ଗ୍ବା ଦୟାଳୁଂ ଶରଣଂ ବ୍ରଜେମ। ଇଏ ଅମୃତ, ଭଗବାନ କଥା ଅମୃତ। ତେଣୁ ସେମାନେ ଯେତେବେଳେ ପାଠ କରୁଛନ୍ତି ବହୁତ ଆନନ୍ଦରେ ପାଠ କରୁଛନ୍ତି, ଏ କଥା ଶୁଣିଦେଲେ ସୁଖଦେବ ଗୋସ୍ୱାମୀ ବ୍ରହ୍ମଚିନ୍ତନ କରୁଥିଲେ, ବ୍ରହ୍ମଚିନ୍ତନ କରୁଥିବା ସମୟରେ ତାଙ୍କର କର୍ଣ୍ଣପଟରେ ଏ କଥା ଶୁଭିଲା, ଭାଇ ଏତେ ବଢ଼ିଆ ଅଛନ୍ତି ବସ୍ତୁ ଅଛି, ମୁଁ ଏ ବ୍ରହ୍ମଚିନ୍ତନ କରୁଛି ଯେଉଁଥିରେ ଆକାର ନାହିଁ କିଛି ନାହିଁ, ତାର ଗୁଣ କିଛି ନାହିଁ କିଛି ନାହିଁ, ଏସବୁ ଜିନିଷ ମୁଁ ଏତେ ସମୟ ପର୍ଯ୍ୟନ୍ତ ଧିକ୍ ମ୍ୟାମ୍ ମତି ମୋର ମତିକୁ ଧିକ୍ କହିକିରି ଆସିଲେ ସୁଖଦେବ ଗୋସ୍ୱାମୀ, ଜାଣିନଥିଲେ ତାଙ୍କର କେଉଁଥିରେ ହିତ ଅଛି, ହଁ ସେ ଭାବୁଥିଲେ ବ୍ରହ୍ମଚିନ୍ତନରେ ମୋର ହିତ ଅଛି, ତେଣୁ ଜାଣିଗଲେ ନା ନା ଏଥିରେ ମୋର ହିତ ନାହିଁ, ଏ ଭଗବାନ କଥା ଶୁଣିବାର ମୋର ହିତ ଅଛି। ତେଣୁ ସେ ଆସିଲେ ପିତାଙ୍କ ପାଖକୁ ଆସିଲେ, ଏ ଭାଗବତମ ଶ୍ରବଣ କଲେ, ହଁ ନିଜକୁ ଧିକାର କଲେ, ଏତେ ସମୟ କାହିଁକି ମୁଁ ମୋର ନଷ୍ଟ କରିଦେଲି ବ୍ରହ୍ମଚିନ୍ତନରେ, ଧିକାର କଲେ। ଏଇଭଳି ଭାବରେ ବହୁତ କଥା ଅଛି, ସମସ୍ତେ ଜାଣନ୍ତି ନାହିଁ, ବ୍ରହ୍ମବାଦୀମାନେ ମଧ୍ୟ ଜାଣନ୍ତି ନାହିଁ ତାଙ୍କର କେଉଁଥିରେ ହିତ ଅଛି, ବହୁ ଜନ୍ମ ଚାଲିଯାଏ ତାଙ୍କର, ବହୁ ଜନ୍ମ ନାମନ୍ତେ ଜ୍ଞାନବାନ ମାଆ ପ୍ରପଦ୍ୟତେ, ବହୁ ଜନ୍ମ ଚାଲିଯାଏ ତାଙ୍କର, ସେମାନେ ଜାଣିପାରନ୍ତି ନାହିଁ ଆମର କେଉଁଥିରେ ହିତ ଅଛି, ବ୍ରହ୍ମରେ ହିତ ଅଛି ବୋଲି ଭାବନ୍ତି, ବ୍ରହ୍ମଚିନ୍ତନ କରନ୍ତି, ତାପରେ ଜାଣନ୍ତି ନାହିଁ ତାଙ୍କ ପ୍ରକୃତ ହିତ ହେଉଛି କେଉଁଥିରେ, ନା ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ, ବାସୁଦେବ ହେଉଛନ୍ତି ସବୁକିଛିର ମୂଳ, ସିଏ ହେଉଛନ୍ତି ପ୍ରକୃତ ହିତକାରୀ, ତେଣୁ ସେ ତାଙ୍କର ଶରଣରେ ଯିବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଯେ ଭଗବାନ ଯେଉଁ ଲୋକମାନଙ୍କୁ ହିତ କରିବା ପାଇଁ ନିଜେ ତ ଆସନ୍ତି, ତା ବାଦ ମଧ୍ୟ ବହୁତ ପ୍ରକାର ବ୍ୟବସ୍ଥା କରିଛନ୍ତି, କ'ଣ ନା ଏ ବେଦ ପଥ ରହିଛି, ମାୟା ମୁଗ୍ଧ ଜୀବେ ନାହିଁ କୃଷ୍ଣ ସ୍ମୃତି ଜ୍ଞାନ ଜୀବେର କୃପା କୈଲ କୃଷ୍ଣ ବେଦ ପୁରାଣ। ଆମେ ଭଗବାନ ଭୁଲି ଯାଇଛୁ କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି, ତେଣୁ ଆମକୁ ପୁଣି ଭଗବାନଙ୍କ ସ୍ମରଣ କରିବା ପାଇଁ ଭଗବାନ ବେଦ ପୁରାଣ ସବୁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଆମେ କହିବା ତାହେଲେ ଆମେ ବେଦ ପୁରାଣ ନିଜେ ପଢ଼ୁ ନା 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 ତମେ ନିଜେ ପଢ଼ିଲେ ବୁଝିପାରିବ ନାହିଁ।
ଯାଅ ଭାଗବତ ପଢ଼ ବୈଷ୍ଣବେର ସ୍ଥାନେ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଶରଣେ।
ଭାଗବତ ତମେ ନିଜେ ପଢ଼ିଲେ କ'ଣ ବୁଝିବ, ଘୋଡ଼ା ଡିମ୍ବ ବୁଝିବ ତ, ଘୋଡ଼ାର ଡିମ୍ବ ଥିଲା। ଗୋଟେ କଥା କହୁଥିଲେ ମହାରାଜ, ରାଧାକୃଷ୍ଣ ସେ ମହାରାଜ ଗୋଟେ ଗ୍ରାମରେ ମୁଁ ଏ କଥାରେ କହିଥିଲି, କିନ୍ତୁ ସବୁ ଭୁଲି ଯାଉଛି, ଆମର ତ ଭୁଲିବା ସ୍ୱଭାବ ରହିଛି, ଆଉ କାଲିର କଥା ଆଜି ମନେ ପଡ଼ୁନାହିଁ। ଗୋଟେ ଗ୍ରାମରେ ଜଣେ ବହୁତ ବୁଦ୍ଧିମାନ ବ୍ୟକ୍ତି ଥିଲେ, ତାଙ୍କୁ କହନ୍ତି କ'ଣ ତାକୁ କହନ୍ତି, ତାଙ୍କ ନାଁ ନମ୍ବର ଭୁଲିଗଲାଣି, ଯାହା ବି ହଉ ଆମେ ମନେ ପଡ଼ିବ କଥା କହିବା ମଧ୍ୟରେ ଆସିବ। ସେଠି ଖାଲି ଗୋଟେ ହରିଣ ଥିଲା, ଆଉ କିଏ ନଥିଲେ, ଲାଲ ବୁଝକଟ, ତା ନାଁ ହେଉଛି ଲାଲ ବୁଝକଟ, ତା ନାଁ ହେଉଛି ବୁଝକଟ ଲାଲ, ଲାଲ ବୁଝକଟ, ସେ ସବୁ ଜାଣନ୍ତି, ବୁଝିଯାଏ ସବୁ ବୁଝକଟ, ଏ ହେଉଛି କ'ଣ, ଇଏ ହେଉଛି କି ଭାଷା, ସେଇଟା ଯେଉଁ ବିହାରରେ ସେ ଭାଷାଟା ରହିଛି, ସେ ମାନେ ହିନ୍ଦୀ ଓଡ଼ିଆ ମିଶା ମିଶି, ସେଇଟା ଗୋଟେ ହିନ୍ଦୀ ଓଡ଼ିଆ ଭାଷା ମିଶା, ଭୋଜପୁରୀ, ଭୋଜପୁରୀ ଭାଷା, ଭୋଜବଂଶରେ ଆସୁନି ନା, ଇଏ ବିହାର ମଗଧ ଏମାନେ ସବୁ ସେଇ ଭୋଜପୁରୀ, ଭୋଜପୁରୀ ଭୋଜବଂଶ, କଂସ ଭୋଜବଂଶର କଥା, ଭୋଜପୁରୀ ତାଙ୍କର ପୁରୀର, ଭୋଜପୁରୀର ହେଉଛି ଭାଷା, ଭୋଜପୁରୀ ଭାଷା ରହିଛି। ତେଣୁ ସେଠି କୁହାଗଲା ଲାଲ ବୁଝକଟ ଜଣେ ଥିଲେ, ବହୁତ ବୁଦ୍ଧିମାନ ବ୍ୟକ୍ତି, ସମସ୍ତଙ୍କୁ ପଚାରନ୍ତି ମହାରାଜ ଏଇ ଆଜି ଏମିତି ହେଲା କେମିତି, ନା ତୁମେ ଏଇଟା କରିଦେଉନ ତୁମେ ଠିକ ହେଇଯିବ, ଏଇଭଳି ଭାବରେ କରୁଥିଲେ। ତେଣୁ ସେ ଗାଁରେ ଥିଲେ ଗୋଟିଏ ହରିଣ ଥିଲେ ପଶୁ, ଆଉ କିଏ ପଶୁ ନଥିଲେ, ତେଣୁ ହରିଣର ପାଦକୁ ସମସ୍ତେ ଜାଣୁଛ ଏଇଟା ହରିଣ ପାଦ, ସବୁ ହରିଣ ବୁଲୁଛି ସବୁଆଡ଼େ ବୁଲୁଛି। ଗୋଟିଏ ଦିନ ଦେଖିଲେ ସକାଳୁ ଉଠିଲା ବିରାଟ ବିରାଟ ପାଦ ରହିଛି, ଆଉ ସମସ୍ତେ ଆସୁଛନ୍ତି, ଆରେ ଇଏ ହରିଣର ପାଦ ପଡ଼ିଗଲା ନା କ'ଣ, କ'ଣ ଏମିତି କ'ଣ ଏତେ ବଡ଼ ଇଏ କେଉଁ ଜନ୍ତୁ ଆସିଲା, ସମସ୍ତେ ଧାଇଁଲେ, ସକାଳୁ ସବୁବେଳେ ଯାଇ ପହଞ୍ଚିଗଲେ। ସାର୍ ଇଏ ଆମେ କୋଶ୍ଚିନ୍, ଆମର ଗୋଟେ ପ୍ରଶ୍ନ ଅଛି ନା କ'ଣ, ନା ଏମିତି ଦେଖନ୍ତୁ ଆସିକି ଦେଖିକି ଗୋଟେ କି ପାଦ ଚିହ୍ନ, ତୁ ଆସିଲେ ସେ ଜଳ କେମିତି, ନା ନା ଟିକେ ବସେ ଆମେ ଟିକେ ଦେଖିକି କହିଛନ୍ତି, ଯାଆନ୍ତୁ ଆପଣ ଲାଲ ବୁଝକଟ ଆପଣ ସାଙ୍ଗେ ସାଙ୍ଗେ କହିଦେବେ, ସାଙ୍ଗେ ସାଙ୍ଗେ ସମସ୍ୟାର ସମାଧାନ ହୋଇଯିବ, ଆମେ କାହିଁ ଚିନ୍ତାରେ ରହିବୁ। ଆସି ଦେଖିଲେ ଏତେ ଗୋଟେ ପାଦ ମୁଣ୍ଡରେ ହାତ ମାରିଲେ, ଠିକ ଆଇଡ଼ିଆ, ମୋର ଆଇଡ଼ିଆ ଅଛି, ବୁଝିଗଲି ବୁଝିଗଲି, ନା କ'ଣ ବୁଝିଲୁ, କ'ଣ ବୁଝିଲେ ଆପଣ ସାର୍, ନା କ'ଣ, ନା ଲାଲ ଲାଲ ବୁଝକଟ ବୁଝିଗାଏ ଔର ନା ବୁଝେ କହି, ଏ ଲାଲ ବୁଝକଟ ବୁଝିଗଲେ ଆଉ କିଏ ବୁଝିପାରିଲେ ନାହିଁ, କ'ଣ ନା ପେରୋ ମେ ଚକି ବାନ୍ଧକେ ହରିଣା ଦୌଡ଼ା କହି, ହରିଣ ଗୋଟେ ତାର ପାଦରେ ଚକି ବାନ୍ଧିକିରି ସିଏ କିଏ ଦୌଡ଼ୁଛି, ସିଏ ଆଉ ନହେଲେ ପାଖ ପାଦ କେଉଁଠୁ ଆସିବ। ଆମେ ଯଦି ଭାଗବତ ପଢ଼ିବା ସେଇଭଳି ବୁଝିବା, ପେର ମେ ଚକି ବାନ୍ଧକେ ହରିଣା ଦୌଡ଼ କହି, ତେଣୁ ଶାସ୍ତ୍ରରେ କୁହାଯାଏ ତୁମେ ବୁଝିବା ପାଇଁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବ।
ଯାଅ ଭାଗବତ ପଢ଼ ବୈଷ୍ଣବେର ସ୍ଥାନେ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ।
କେଉଁ ଭାଗବତ ପାଖକୁ ଯିବ, ବହୁତ ପ୍ରକାର ଭାଗବତ ରହିଛନ୍ତି, ନା ସେଇ ଭାଗବତ ପାଖକୁ ଯିବ ଯେ ଚୈତନ୍ୟ ମହାପ୍ରଭୁଙ୍କର ଆଶ୍ରୟ ନେଇଛନ୍ତି, ଗୌରାଙ୍ଗ ମହାପ୍ରଭୁଙ୍କ ଆଶ୍ରୟ ନେଇଛନ୍ତି, ତାଙ୍କର ଶରଣରେ ଯିବ, ତାହେଲେ ତୁମେ ବୁଝିବ, ନହେଲେ ବୁଝିପାରିବ ନାହିଁ। ପଢ଼ୁଥା ଜୀବନ ସାରା ପଢ଼ିଯାଉ, ଅନେକ ଜୀବନ ଧାରା ମଧ୍ୟ ପଢ଼ିଥାଉ, ସେଇଭଳି ଲାଜ ବୁଝକଟ ବୁଝିଗଏ ପେର ମେ ଚକି ବାନ୍ଧକେ ହରିଣା ଦୌଡ଼ କହି ବୁଝିବ, ତୁମେ ଘୋଡ଼ା ଡିମ୍ବକୁ ବୁଝିବ, ତୁମେ ଘୋଡ଼ା ଡିମ୍ବ ଏଇଭଳି ଭାବରେ ବୁଝିବ ତୁମେ ପୁରାଣ ବେଦ ପ୍ରତି ପୁରାଣ ବେଦ କିଏ ରଚନା କରିନା, ବେଦ ପୁରାଣ ସବୁବେଳେ ପାଇଁ ରହିଛନ୍ତି, ପୁରାଣ ତାର ଆଦି ନାହିଁ, କ'ଣ ଅନାଦି ପୁରାଣ, ସିଏ କହିହେବ ନାହିଁ ଏତିକି ବର୍ଷ ତଳେ ଆସିଲା, ଆମର ତଥାଗତ ଧର୍ମ ସବୁ ରହିଛି, ଅମକ ବର୍ଷରେ ଜନ୍ମ ହେଲା, ଯୀଶୁଖ୍ରୀଷ୍ଟ ଆସିଲେ ଖ୍ରୀଷ୍ଟ ଧର୍ମ ଆରମ୍ଭ ହେଲା, ଏ ଧର୍ମ ପୁରାଣ ନୁହଁ, ସେ ପୁରାଣ ଧର୍ମ ନୁହଁ, ନୂତନ ଧର୍ମ, ମୁସଲମାନ ଧର୍ମ ମହମ୍ମଦ ଆସିଲେ ସେହି ସମୟ ଜନ୍ମ ହେଲା, ଏ ଧର୍ମ ଇଏ ଇଏ ପୁରାଣ ନୁହଁ, ଏ ନୂତନ ବସ୍ତୁ ନୂତନ କଥା, କିନ୍ତୁ ବେଦ ହେଉଛି ପୁରାଣ, ଭଗବାନ ଠାରୁ ଏ ଭୌତିକ ଜଗତ ସୃଷ୍ଟି ହେଉଛି, କେବେ ସୃଷ୍ଟି ହେଲା ତାର ନାହିଁ, ଆଜି ନାହିଁ, ସୃଷ୍ଟି ହେଉଛି କିଛି କାଳ ରହୁଛି ପୁଣି ଧ୍ୱଂସ ହେଉଛି, ଏଇଭଳି ଭାବରେ ଚାଲିଛି। ସେହିଭଳି ଭାବରେ ଯେତେବେଳେ ଭୌତିକ ଜଗତ ସୃଷ୍ଟି ହେଉଛି, ବେଦ ମଧ୍ୟ ସୃଷ୍ଟି ହେଉଛି ଭଗବାନ ଠାରୁ, ଭଗବାନ ନିଶ୍ୱାସରୁ, ସେଇ ଘରେ ନିଶ୍ୱସିତ କାଳ ମଥାବଲମ୍ବିବ ଭଗବାନ ନିଶ୍ୱାସରୁ ଯାହା ତ ହେଉଛନ୍ତି ସବୁକିଛି। ତେଣୁ ଭଗବାନ ଖାଲି ନିଜେ ଆସିକରି ଇଏ କରିବେ, ମଙ୍ଗଳ କରିବେ, ତା ଆମ ପୁରାଣ ମଧ୍ୟ ଛାଡ଼ି ଦେଇଛନ୍ତି। ଏ ବେଦ ପଥ ପୁରାଣ ଯଦି ପଥକୁ ଆଶ୍ରୟ କରିବା, ଆମେ ଜାଣିପାରିବା ଆମ ରାସ୍ତା କେଉଁ ପଟେ। ବେଦର ଯଦି ଆଶ୍ରୟ ନ ନେବା, ଭଗବତ ଗୀତାରେ ଭଗବାନ କହିଲେ, ଯହ ଶାସ୍ତ୍ର ବିଧି ମୁତ୍ସୃଜ ବର୍ତ୍ତତେ କାମ କାରତ ନ ସସିଦ୍ଧି ମହାପ୍ନୋତି ନ ସୁଖମ୍ ନ ପରାଙ୍ଗତିମ୍। ଯଦି ଶାସ୍ତ୍ରର ଶରଣ ନ ନେବ, ଯହ ଶାସ୍ତ୍ର ବିଧି ମୁତ୍ସୃଜ, ଶାସ୍ତ୍ର ତ ତୁମେ ଜାଣିନ ଆଉ ତୁମେ କ'ଣ କରିବ। ତଥାପି ଯେଉଁମାନେ ଜାଣିଛନ୍ତି ମଧ୍ୟ ତଥାପି ଶାସ୍ତ୍ରକୁ ଉଲ୍ଲଂଘନ କରି କାର୍ଯ୍ୟ କରୁଛନ୍ତି। କେତେ ଜଣ ଜାଣିଛନ୍ତି ନା ଏଇଟା ଦ୍ରୁତ କ୍ରୀଡ଼ା କରିବାଟା ଠିକ୍ ନୁହଁ, କିନ୍ତୁ ସେମାନେ କରୁଛନ୍ତି। ମଦ୍ୟପାନ କରିବାଟା ଠିକ୍ ନୁହଁ, କିନ୍ତୁ ତଥାପି କରୁଛନ୍ତି। ଅବୈଧ ସ୍ତ୍ରୀ ସଙ୍ଗ କରିବା ଠିକ୍ ନୁହଁ, ତଥାପି କରୁଛନ୍ତି। ଆମିଷ ଭକ୍ଷଣ କରିବା ଠିକ୍ ନୁହଁ, ତଥାପି କରୁଛନ୍ତି, ଜାଣିକିରି ମଧ୍ୟ କରୁଛନ୍ତି। ଶାସ୍ତ୍ରବିଧି ଉତ୍ସୃଜ୍ୟ ବର୍ତ୍ତମାନ କାମ କାରତ, ସେମାନେ ସିଦ୍ଧି ପାଇପାରିବେ ନା, ସୁଖ ପାଇପାରିବେ ନା, ପରାଙ୍ଗ ଶ୍ରେଷ୍ଠ ଗତି ନା କେଉଁଠି ପାଇବେ। ନ ସ ସିଦ୍ଧି ମହାପ୍ରତି ନ ସୁଖ ନ ପରାଙ୍ଗ, ତିନି ଥର ନ କହିଲେ ଭଗବାନ, ଗୋଟିଏ ଥର କହିଥିଲେ ନେଇଥାନ୍ତା। ତାହା ଉପରେ ଗୁରୁତ୍ୱ ପ୍ରଦାନ କରିବା ପାଇଁ ଆମେ ଶାସ୍ତ୍ରବିଧି ଉଲ୍ଲଂଘନ କରି କାର୍ଯ୍ୟ କରିବା, ସିଦ୍ଧି ପାଇପାରିବା, ସୁଖ ପାଇପାରିବା, ଅନ୍ତିମ ଗତି ପାଇପାରିବା, କେଭେରେ ନୁହଁ, କେଭେରେ ନୁହଁ, କେଭେରେ ନୁହଁ, ତିନି ଥର କୁହାଗଲା ନା 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 ନ ନେବାର ନା, ଏସବୁ କଥା ହେଇଛି। ତେଣୁ ପୁରାଣ ପଥ ରହିଛି, ତସ୍ମାତ୍ ଶାସ୍ତ୍ର ପ୍ରମାଣ ତେ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ ଜ୍ଞାନ୍ତା ଶାସ୍ତ୍ର ବିଧାନ କର୍ମ କର୍ତ୍ତୁ ଏହାର ଅଛି। ଯେଉଁମାନେ ଦୈବିକ ଦେବ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନେ ଶାସ୍ତ୍ର ଅନୁସାରେ କାର୍ଯ୍ୟ କରିବେ। ଆମେ ତ ଶାସ୍ତ୍ର ଜାଣିନେ ଅନ୍ଧ, ଆଉ ଆମେ କ'ଣ ଶାସ୍ତ୍ର ଅନୁସାରେ କାର୍ଯ୍ୟ କରିବା। ଆଉ ଯେଉଁମାନେ ଟିକିଏ ଏକାଖ୍ୟା ଅଛନ୍ତି, ଏକାଖ୍ୟା ଆମର ଶ୍ରୀମଦ ହରଧର ସ୍ୱାମୀ ମହାରାଜ କହନ୍ତି, ଆମର ହେଉଛି ଆମର ଗୁରୁ ହେଉଛନ୍ତି କିଏ ନା, ଏକାଖ୍ୟା କଣା ଗୁରୁ, ଏକାଖ୍ୟା କଣା ଗୁରୁ କିଏ, ଶୁକ୍ର ଯେ ଆମର କ'ଣ ସେ ଗୁରୁ, ଆମର ଗୁରୁ କିଏ, ଏକାଖ୍ୟା କଣା ଗୁରୁ କିଏ, ତମର ଅଫିସ୍ ରୁମ୍ରେ ଲାଗିଛି ପରା ଟିଭି ଲାଗିଛି, ଟିଭି କ'ଣ, ଟିଭିଟା ହେଉଛି କ'ଣ, ଏକାଖ୍ୟା ନା, ଏକାଖିରେ ସବୁ ଇଏ କରୁଛନ୍ତି ନା, ସେମାନେ ଫଟୋ ଉଠାଉଛନ୍ତି ଏକାଖିରେ, ଗୋଟେ ଆଖି ବନ୍ଦ କରିଦେଉଛନ୍ତି, ଏକାଖ୍ୟା କଣା ଗୁରୁ ସିଏ, ସିଏ ଯେଉଁ ଗୁରୁ ଯେଉଁ କହିଲେ ବଚନ କହିଲେ ସେଇଟା ହିଁ ଆମର ଗୁରୁ, ଇଏ ଦୁଇ ଆଖ୍ୟା ଶାସ୍ତ୍ର ଗୁରୁ, ଇଏ ଗୁରୁ ନୁହନ୍ତି, ଏମାନଙ୍କୁ ଏଇଠା ମାରିବା। ସିଏ ଏକାଖ୍ୟା ଗୁରୁ ଯାହା କହିଲେ, କଣା ଗୁରୁ ଯାହା କହିଲେ, ସିଏ ହେଉଛି ଆମର ଗୁରୁ, ସିଏ ଆମକୁ ନେବେ ନର୍କକୁ ନେବେ ନା, ଆଉ ନର୍କ ସିଏ ଆମକୁ ଏ ଭୌତିକ ଏ କ'ଣ ଚିର ଜଗତକୁ ଆମେ କ'ଣ ଆମେ ଯିବା ଦରକାର। ଆମେ ତ ଜାଣିନେ ଆମର ସ୍ୱାର୍ଥ କେଉଁଠି, ଆମର ସ୍ୱାର୍ଥ ହେଉଛି ନର୍କକୁ ଯିବା, ତେଣୁ ନର୍କକୁ ଯିବା ପାଇଁ ସିଏ ଆମର ଗୁରୁ, ସିଏ ଆମକୁ ନେବେ ନର୍କକୁ ନେବେ। ଆମର ହିତ କରିବା ପାଇଁ ଭଗବାନ ଆସୁଛନ୍ତି, ଆମେ ସେଇଟା ଶୁଣିବା ନାହିଁ, ତାଙ୍କ ଶରଣରେ ଯିବା ନାହିଁ, ଆମ ମନ ଇଚ୍ଛା କାର୍ଯ୍ୟ କରିବା। ତେଣୁ ପୁରାଣ ସବୁ ଭଗବାନ ସେଥିପାଇଁ ଛାଡ଼ିଦେଲେ, ପୁରାଣ ଛାଡ଼ିଦେଲେ ଯଦି ଭଗବାନଙ୍କୁ ସବୁବେଳେ ରହିବ ନାହିଁ, ସବୁବେଳେ ବ୍ୟବସ୍ଥା କରୁ, ସାଧୁ ଶାସ୍ତ୍ର ଗୁରୁ ଭଗବାନ ଆସିବେ, ତାଙ୍କର ଭକ୍ତମାନେ ଆସିବେ, ତାଙ୍କ ଶାସ୍ତ୍ର ରହିଛି, ଏଇ ମାଧ୍ୟମରେ ଆମେ ଜାଣିବା, ସେଇ ଅନୁସାରେ କାର୍ଯ୍ୟ କରିବା। ଆଜି ପ୍ରଭୁପାଦ ମହାରାଜଙ୍କ ବାଣୀ ଥିଲା ସେଇଟା, ସବୁବେଳେ ଭଗବାନଙ୍କ ଚିନ୍ତା, କୃଷ୍ଣଙ୍କ ଚିନ୍ତା କର ଏବଂ ସିନ୍ସିୟର୍ଲି ଭାବରେ କାର୍ଯ୍ୟ କର, ଯାହା ଭଗବାନ କହିଛନ୍ତି, ତାହେଲେ ତୁମେ ସିଦ୍ଧି ପ୍ରାପ୍ତ ହୋଇଯିବ। ତେଣୁ ବାଧ୍ୟତ ପାଷଣ ପତେରସ ଦ୍ୱିଷ୍ଟ, ଏଭଳି ଭୌତିକ ଜଗତ ହେଉଛି ଏଇଭଳି ଭାବରେ ଧର୍ମ ଅଧର୍ମ ଦୁଇଟି ମିଶିକି ରହୁଛି, ଦେବତା ଅସୁର ମିଶିକିରି ସବୁ ରହୁଛନ୍ତି। ତେଣୁ ପାଷଣମାନେ ମଧ୍ୟ ରହିଛନ୍ତି, ପାଷଣମାନେ ଆସୁଛନ୍ତି, ଭଗବାନ ବୁଲି ଯାଇଥିବାରୁ ଏ ଭୌତିକ ଜଗତ ସୃଷ୍ଟି ହୋଇଛି, ପାଷଣମାନେ ସବୁ ଆସୁଛନ୍ତି, ତାଙ୍କୁ କେମିତି ଭଦ୍ର ଲୋକରେ ପରିଣତ କରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି, କିନ୍ତୁ ସେମାନେ ଯଦି ଗ୍ରହଣ ନ କରିବେ ସେ ପାଷଣ ହୋଇକି ଅବସ୍ଥା ରହିବେ। ବାଧ୍ୟତ ସେମାନେ ସବୁ ବାଧା ପ୍ରଦାନ କରିବେ, ବିଭିନ୍ନ ପ୍ରକାର କ'ଣ ବିଭିନ୍ନ ପ୍ରକାର ସବୁ କ'ଣ ତା ଉପରେ ବ୍ୟାଘାତ ଦେବେ, ତା ଉପରେ ପ୍ରତି ସବୁ ପ୍ରକାର ବ୍ୟବସ୍ଥା କରିବେ ଯେମିତି ସେଇଟା କାର୍ଯ୍ୟ ନ କରିପାରୁ, ସେଇଭଳି ଭାବ ବେଦ ଧର୍ମ ଯେମିତି ସ୍ଥିତି ନ ହେଉ, ଅଧର୍ମ ଯେମିତି ବ୍ୟାପି ଯାଉ, କାରଣ ସେମାନେ ଅଧର୍ମରେ ରହିଛନ୍ତି। ଯଦି ସିଗାରେଟ୍ ଇଣ୍ଡଷ୍ଟ୍ରି କୁହାଯିବ, ବାପା ତୁମେ ସେ ବନ୍ଦ କରିକିରି ଏସବୁ ସିଗାରେଟ୍ ବନ୍ଦ କର, ସେ କହିବେ ନା, ଏ ସିଗାରେଟ୍ ଯଦି ସେ ନ ଖାଇବେ ତାହେଲେ ସିଗାରେଟ୍ ଇଣ୍ଡଷ୍ଟ୍ରି କୁଆଡ଼େ ଯିବ, ସିଗାରେଟ୍ ଇଣ୍ଡଷ୍ଟ୍ରି ଲୋକମାନେ କୁଆଡ଼େ ଯିବେ, ଏ ପ୍ରଶ୍ନ କରିବେ। ଯଦି କେହି ସିଗାରେଟ୍ ନ ପିଇବେ, ସିଗାରେଟ୍ ଲେଖା ହେଇଛି ସିଗାରେଟ୍ ସ୍ମୋକିଂ ଲିଡ୍ସ ଟୁ କ୍ୟାନ୍ସର, ଆଜିକାଲି ଏଇଟା ଲେଖା ହେଲାଣି, ସିଗାରେଟ୍ ସ୍ମୋକିଂ କଲେ ତୁମେ କ୍ୟାନ୍ସର ହେବ, କିନ୍ତୁ ତଥାପି ପ୍ରଶ୍ନ ପଚାରେ ଯଦି ସିଗାରେଟ୍ ନ ଖାଇବେ ତାହେଲେ ସିଗାରେଟ୍ କମ୍ପାନୀ କୁଆଡ଼େ ଯିବ, ସିଗାରେଟ୍ ଯେଉଁ କର୍ମଚାରୀମାନେ କୁଆଡ଼େ ଯିବେ, ପ୍ରଶ୍ନ ପଚାରିବେ ଏଇଭଳିଆ ପାଶଣ୍ଡ ବାଧ୍ୟତ ସବୁ ପ୍ରକାର ବାଧା ଦେବେ ସେମାନେ। ବୈଦିକ ତୁମେ ଭଗବାନଙ୍କ ଭକ୍ତକୁ ଭଗବାନ ଭଜନ କର, ସେମାନେ ବାଧା ଦେବେ, ତୁମେ କାହିଁକି ଭଗବାନ ଭଜନ କରୁଛ, ହେବନ କର ସେସବୁ। ଧର୍ମ ନିରପେକ୍ଷ ନୁହଁ, ଧର୍ମ ଆମର ରାଷ୍ଟ୍ର ହେଉଛି ଧର୍ମ ନିରପେକ୍ଷ, କୌଣସି ଧର୍ମ ଏଠି ପ୍ରଚାର କରାଯିବ ନାହିଁ, ବନ୍ଦ କର ସବୁ ଧର୍ମ, ଅଧର୍ମ ଚାଲିବ। ରାମରାଜ୍ୟ ଆମେ ଶୁଣୁଛେ, ଭଗବାନ ଧର୍ମ ସ୍ଥାପନ କରିବେ, ଆମେ ଶୁଣିବା ଆଜି ରାମରାଜ୍ୟ କଥା, ଧର୍ମନୀତି ଅନୁସାରେ ରାଜ୍ୟ ଶାସନ ହେବ, ତାହେଲେ ପ୍ରଜାମାନେ ଆନନ୍ଦିତ ହେବେ, ସମସ୍ତେ ଆମର ସେଇଟା ହିତ ଆମେ ଜାଣିବା, କେଉଁଥିରେ ହିତ, ରାଜା ଯିଏ ଆମର ହିତ କରିବେ, ପିତା ଯିଏ ଆମର ହିତ କରିବେ, ମା ଯିଏ ଆମର ହିତ କରିବେ, ଗୁରୁ ଯିଏ ଆମର ହିତ କରିବେ, ଭଗବାନ ବ୍ୟବସ୍ଥା ସିଏ ଆସିଛନ୍ତି ସବୁ ସେଇଭଳି ଭାବରେ ବ୍ୟବସ୍ଥା କରିଛନ୍ତି, ସମସ୍ତେ ସେ ଭଗବାନଙ୍କୁ ସବୁ ଗ୍ରହଣ କଲେ ସମସ୍ତେ ସମସ୍ତ ଅନ୍ୟମାନଙ୍କୁ ହିତ କରିବେ, ଭାୟନ୍ତୁ ଭୂତାନ ଶିବ ମିତୋ ଧିଅ, ଏଇଟା କହିଲେ ପ୍ରହ୍ଲାଦ ମହାରାଜ, ସମସ୍ତେ ସମସ୍ତଙ୍କୁ ହିତ କରିବା ପାଇଁ ଚେଷ୍ଟା କରିବେ, ଆମେ ତ ଜାଣିନେ କେଉଁଥିରେ ହିତ, ଆମେ କ'ଣ ଚେଷ୍ଟା କରିବା। ତେଣୁ ଏହିଭଳି ଭାବରେ ପାଷଣ୍ଡମାନେ ସବୁ ପ୍ରକାର ସେମାନେ ଭାବନ୍ତି ଏ ଧର୍ମକୁ ବାଧା ଦେଲେ ଆମର ହିତ, ଭଗବାନ ଆସନ୍ତି କହିବା ପାଇଁ ନା ରେ ବାପା ତୁମର ଏଇଟା ହିତ ନୁହଁ, ତୁମେ ଭଗବାନ କଥା ଶୁଣ, ନା 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 ଭଗବାନ କଥା ନ ଶୁଣିଲେ ଆମର ହିତ, ବାହା ଯଦି ବେଦ ପଢ଼ିବା ମୁଁ ନିଜେ ପଢ଼ିବି, ମୁଁ କାହିଁକି ଯାଇକି ତାଠୁ ପଢ଼ିବି, ଶିଖିବି କାହିଁକି, ମୋର ଏତେ ହିତ ଅଛି, ଏଇଭଳି ଭାବରେ କଥା। ତେଣୁ ଏହିଭଳି ଭାବରେ ପାଷଣ୍ଡ ଏଇସବୁ ପାଷଣ୍ଡ ଧର୍ମ ସବୁ ରହିଛି, କଳିଯୁଗରେ ପାଷଣ୍ଡ ଧର୍ମ ବ୍ୟାପିଯିବ, ଚାରିଆଡ଼େ ବ୍ୟାପି, ଦଶମ ସ୍କନ୍ଧ 20 ଅଧ୍ୟାୟରେ ସେ କଥା କୁହାଯାଇଛି। କଳିଯୁଗରେ ଲୋକମାନେ ଜାଣନ୍ତି ନାହିଁ ବେଦ କ'ଣ, ନ ବେଦ କଳୁଜୁ ନା ଏ କୁହାଯାଇଛି, ଦଶମ ସ୍କନ୍ଧର 20 ଅଧ୍ୟାୟରେ ବର୍ଷା ଋତୁ, ବର୍ଷା ଋତୁର କଥାରେ କହୁଛନ୍ତି, ଆମେ ଯେତେବେଳେ ଶୁଣୁଛୁ ରାତିରେ କଡ଼କଡ଼ 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 କେତେ ହେଉଛି, ବେଙ୍ଗମାନେ କଡ଼କଡ଼ କଡ଼କଡ଼ ହେଉଛନ୍ତି, ଏ ବର୍ଷା ଋତୁର ବର୍ଣ୍ଣନା ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି, ବେଙ୍ଗମାନେ କଡ଼କଡ଼ ହେବେ। ଏଭଳି ଭାବରେ ଯେମିତି ସକାଳୁ ଉଠିଲେ ବ୍ରହ୍ମଚାରୀମାନେ ଭଗବାନଙ୍କର ବେଦ ଅଧ୍ୟୟନ କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଏଭଳି ଭାବରେ ନିଶା ମୁଖ୍ୟ ଖାଦ୍ୟତା, ସନ୍ଧ୍ୟାବେଳେ ଯେଉଁ ନିଶାରେ ରାତିରେ କ'ଣ ହୁଏ ନା ତମସା ଭାନ୍ତି ନା ଗ୍ରହ, ରାତିରେ ଗ୍ରହ ବା ତାରକାମାନେ ଆଲୋକ ଦେଖାଯାଏ ନାହିଁ, ସେ ବାଦଲ ଛାଇ ହେଇକି ରହିଥିବ। ସେହିଭଳି ଭାବରେ ତଥା ପାପେନ ପାଖଣ୍ଡି ପାଷଣ୍ଡି, ଏ ପାପ ବଢ଼ିଯିବ, ପାପର ଭାର ବଢ଼ିଯିବ, ବର୍ତ୍ତମାନ ପାପର ତିନି ଗୁଣ ବଢ଼ିଗଲାଣି, ଆଉ ଗୋଟେ ଗୋଡ଼ ମଧ୍ୟ ବଢ଼ି ବଢ଼ିକି ଯାଉଛି, ଚାରି ଗୋଡ଼ ବଢ଼ିଯିବ, ଧର୍ମର ତିନି ଗୋଡ଼ କମିଗଲାଣି, ଆଉ ଗୋଟିଏ ଗୋଡ଼ ରହିଛି ସେ କମି କମିକା ଯିବ। ଏଇଭଳି ଭାବରେ ପାପ ଯେତେ ବଢ଼ିଯିବ ପାପେନ ତଥା ପାପେନ ପାଖଣ୍ଡି ପାଷଣ୍ଡିମାନେ ସବୁ ବାହାରି ପଡ଼ିବେ, ହେ ଇଏ ଆମର ଧର୍ମ ନା, ସିଏ କ'ଣ, ସିଏ କି ଧର୍ମ, ହେ ଇଏ ଧର୍ମ, ତୁମେ ଯାହା ଚାହୁଁଛ ତାହା ଖାଅ, ଭଗବାନ ନାମ ନିଅ, ବେଟା ହରିଆ ହରିଆ ବୋର, ଇଏ ଧର୍ମ। ଏଇଭଳି ଭାବରେ ଅନେକ ଧର୍ମ ବାହାରି ପାଷଣ୍ଡିମାନଙ୍କ କଥା ଆସିବ, ମାଗୁର ମାଛ ଝୋର ଖାଅ ବୁଝ, ଅବୈଧ ସ୍ତ୍ରୀ ସହଙ୍କର ନବଜୀବିତ ବୋର, ହରିଆ ହରିଆ ବୋର, ଇଏ ଧର୍ମ, ଇଏ ଧର୍ମ କ'ଣ, ତମର କି ଧର୍ମ ଇଏ, ଏଇଭଳି ଭାବେ ପାଷଣ୍ଡିମାନଙ୍କର ବାଢ଼ିଯିବ। ତଦା ଭଗବାନ ସେହି ସମୟରେ ପ୍ରଭୁ, ସେହି ସମୟରେ ଆପଣ ଭଗବାନ ସତ୍ୟ ଗୁଣନ ବିଭର୍ତ୍ତି, ପ୍ରଭୁ ସେହି ସମୟରେ ଆପଣ ଆସନ୍ତି, ଶୁଦ୍ଧ ସତ୍ୟ ସ୍ତରରେ ଆସନ୍ତି, ସତ୍ୟଗୁଣରେ ଭଗବାନ ବିଷ୍ଣୁଙ୍କର ଅବତାର ହେଉଛନ୍ତି ସତ୍ୟଗୁଣରେ, ବ୍ରହ୍ମା ଆସନ୍ତି ରଜଗୁଣରେ, ଶିବଜୀ ଆସନ୍ତି ତମ ଗୁଣରେ, କିନ୍ତୁ ଭଗବାନ ସତ୍ୟ ହେଉଛି ଶୁଦ୍ଧ ସତ୍ୱ, ସେ ସତ୍ୟଗୁଣ ଦ୍ୱାରା ମଧ୍ୟ ପ୍ରଭାବିତ ହୁଅନ୍ତି ନାହିଁ, ବ୍ରହ୍ମା ଏବଂ ଶିବ ଏମାନେ ଗୁଣ ଦ୍ୱାରା ପ୍ରଭାବିତ ହୋଇଯାଆନ୍ତି, କିନ୍ତୁ ଭଗବାନ ଗୁଣରେ ପ୍ରଭାବିତ ହୁଅନ୍ତି ନାହିଁ। ଆମେ ଶ୍ରୀ ଶ୍ରୀମଦ ଗୌରବ ଗୋବିନ୍ଦ ମହାରାଜ କହନ୍ତି ଯେଭଳି ଭାବରେ ଫଟୋ ରହିଛି, ଏଠି ଆମେ ଗୁରୁଦେବ ଫଟୋ ରହିଛି, କାଚ ରହିଛି, ତା ତଳେ ଭଗବାନଙ୍କ ମାନେ ଗୁରୁଦେବଙ୍କର ରହିଛି ପତ୍ର, ମାନେ ଯେଉଁ ଫଟୋ ରହିଛି, ଫଟୋ ସହିତ ତା ସହିତ ମିଶୁଛି ମିଶୁ ନାହିଁ, ସେହିଭଳି ଭାବରେ ଭଗବାନ ଯେମିତି ପଦ୍ମପତ୍ର, ପଦ୍ମପତ୍ର ବିବାହ ଭାଷା, ପଦ୍ମପତ୍ରରେ ପଦ୍ମ ଆମର ପୋଖରୀ କୁଣ୍ଡରେ ରହିଛି, ପଦ୍ମ ପଦ୍ମ ପୁଷ୍କରିଣୀ ରହିଛି ଆମର, ଭଗବାନ ପଦ୍ମ ନାଭଙ୍କୁ ଭଗବାନଙ୍କର କ'ଣ ରାଜୀବ ଲୋଚନଙ୍କ ପାଇଁ ରାଜୀବ ପୁଷ୍କରିଣୀ ରହିଛି, ପଦ୍ମ ପୁଷ୍କରିଣୀ ରହିଛି, ପଦ୍ମ ଆସିକି ଦିଆଯାଉଛି ଭଗବାନଙ୍କୁ, ତେଣୁ ପଦ୍ମପତ୍ରରେ କ'ଣ ପାଣି ରହୁଛି, ତାହେଲେ ଲାଗେ ନାହିଁ ପଦ୍ମପତ୍ର ବିବାହ ଭାଷା। ସେହିଭଳି ଭାବରେ ଭଗବାନ ସତ୍ୟଗୁଣକୁ ଆଶ୍ରୟ କରି ଆସନ୍ତି, ଲୋକମାନେ ବିଭକ୍ତି ତାଙ୍କୁ ପାଳନ କରନ୍ତି, ବ୍ରହ୍ମା ସୃଷ୍ଟି କରନ୍ତି, ଶିବ ଧ୍ୱଂସ କରନ୍ତି, କିନ୍ତୁ ଭଗବାନ ପାଳନ କରନ୍ତି, ଆଉ କିଏ ପାଳନ କରିପାରିବେନି। ପାଳନରେ ବହୁତ କଷ୍ଟ ରହିଛି। ସୃଷ୍ଟି କରିବା ବରଂ ସହଜ, ଧ୍ୱଂସ କରିବା ସହଜ, କିନ୍ତୁ ପାଳନ କରିବା ବହୁତ କଷ୍ଟ। କିନ୍ତୁ ଭଗବାନ ନିଜେ ସେଇଟା ଦାୟିତ୍ୱ ନେଲେ, ପାଳନ କରିବେ। ପାଳନର ଦାୟିତ୍ୱ ରହିଛି। ରାଜା ଯେହେତୁ ପାଳନ କରିବେ, ସେଥିପାଇଁ ରାଜା ହେଉଛନ୍ତି ଭଗବାନଙ୍କ ପ୍ରତିନିଧି। ନାରାୟଣାଙ୍କ ନରାଧିପମ୍, ଏଇଭଳି ଭାବରେ ବହୁତ କଥା ରହିଛି। ଆମେ ସମୟ ହୋଇଗଲା, ଆମକୁ ପାଳନ କରିବାକୁ ପଡ଼ିବ। ସୁନ୍ଦର ଅବତା କହୁଛନ୍ତି, ପୁରାଣ କହିଲେ ଅନାଦି। ସନାତନ ଗୋସ୍ୱାମୀ କହୁଛନ୍ତି ପୁରାଣ କି ଅନାଦି। ଆମର କିଏ କହିପାରିବ କେବେ ସୃଷ୍ଟି ହେଲା? ଏ ଧର୍ମ, ବୈଦିକ ଧର୍ମ କେବେ ସୃଷ୍ଟି ହେଲା? ଅନାଦି ସବୁବେଳେ ପାଇଁ ରହିଛି ଏଇଟା। ପୁରାଣ କହିଲେ ଅନାଦି, ତବ ଅନାଦି ତେଣୁ ଭଗବାନ ମୋତେ ଅନାଦି। ଭଗବାନ ନୁହଁ ଏବେ ଆସିଲେ ଚାଲିଗଲେ, ନାହିଁ ତା ନୁହଁ, ଭଗବାନ ମୋତେ ଅନାଦି, ପୁରାଣ ମଧ୍ୟ ଅନାଦି। କାରଣ ତସ୍ୟା ବି ବେଦ ଅନାଦିତ୍ୱାତ୍, ତବ ଅନାଦିତ୍ୱେନ ତସ୍ୟ ଅପି ବେଦ। ଭଗବାନ ନିଶ୍ୱାସ ଯାହା, ଭଗବାନ ତ ଅନାଦି, ଆଉ ଭଗବାନ ନିଶ୍ୱାସରୁ ଯେଉଁ ଆସୁଛନ୍ତି ବେଦ, ସିଏ ଆଉ କ'ଣ ଆଦି ହେବେ? ସିଏ ମଧ୍ୟ ସିଏ ଅନାଦି, ଅନାଦିତ୍ୱେନ। ତେଣୁ ଏହିଭଳି ଭାବରେ କଥା ସବୁ ସ୍ତୁତି କରୁଛନ୍ତି। ଆଜି ଆମେ ଏହି ସ୍ତୁତି ପାଳନ ପାଠ କଲେ ଆମର କଥାକୁ ସମୟ ହୋଇଗଲା, ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି।